ମାତୃବୃନ୍ଦ, ଆମେ ଆଜି ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧ 20 ଅଧ୍ୟାୟ 22 ଶ୍ଳୋକରୁ କଥା ଆରମ୍ଭ କରିବା। ବୃନ୍ଦାବନରେ ବର୍ଷା ଏବଂ ଶରତ ଋତୁ। ଗତକାଲି ପର୍ଯ୍ୟନ୍ତ ଆମେ 21 ଶ୍ଳୋକ ପର୍ଯ୍ୟନ୍ତ କଥା କହିଥିଲେ, ଯେଉଁ ଶ୍ଳୋକରେ କୁହାଯାଇଥିଲା କିଭଳି ଭାବରେ ବର୍ଷା ଋତୁରେ ବୃକ୍ଷମାନେ ପିତ୍ୱାପ ପାଦପ ପଦବୀ, ପାଦପା ବୃକ୍ଷମାନେ ତାଙ୍କର ପଦ ମାଧ୍ୟମରେ, ତାଙ୍କର ଚେର ମାଧ୍ୟମରେ, ମୂଳ ମାଧ୍ୟମରେ ସେମାନେ ପାଣି ଜଳ ପାନ କରନ୍ତି। ଏବଂ ଏହିଭଳି ଭାବରେ ଆସନ ନାନାତ୍ମ ମୂର୍ତ୍ତେ ବହୁତ ସୁନ୍ଦର ଭାବରେ ତାଙ୍କର ସବୁ ପରିପୃଷ୍ଟ ହେଉଛନ୍ତି ସେମାନେ। ସେହିଭଳି ଭାବରେ ବର୍ଣ୍ଣନା କରାଯାଇଥିଲା, ପ୍ରାକ୍ କ୍ଷମା ତପସା ଶ୍ରାନ୍ତା ଯଥା କାମାନୁସେବୟା, ଯେଉଁଭଳି ଭାବରେ ବିଭିନ୍ନ କାମନା ରଖି ଯେଉଁମାନେ ବିଭିନ୍ନ ପ୍ରକାର ତପସ୍ୟା କରନ୍ତି, ଯେଉଁ ତପସ୍ୟା ଦ୍ୱାରା ସେମାନେ କ୍ଷୀଣ ହୋଇଯାଆନ୍ତି ବା ଶ୍ରାନ୍ତ ହୋଇଯାଆନ୍ତି, ସେମାନେ ଯଦି ତାଙ୍କର ତପସ୍ୟାର ଫଳ ପ୍ରାପ୍ତ ହୁଅନ୍ତି, ସେମାନେ ସେଭଳି ଭାବରେ ଅଭିବୃଦ୍ଧି ଲାଭ କରନ୍ତି। ଏ ବିଷୟରେ ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ପର ଶ୍ଳୋକ 22 ଶ୍ଳୋକରେ କଥା କହିବା, ଆପଣ ଚାହିଁଲେ ଭାଗବତ ବହି ଅଛନ୍ତି ଆମେ ପଢ଼ିପାରିବେ। ସରସ୍ର ଶାନ୍ତ ରୋଧସୁ ୟୁଷୁ ରଙ୍ଗା ପିସାରସା ଗୃହେଷୁ ଅଶାନ୍ତ କୃତ୍ୟେଷୁ ଗ୍ରାମ୍ୟା ଇବ ଦୁରାଶୟା। ସରସୁ ଅଶାନ୍ତ ରୋଧସୁ, ବର୍ଷା ଦିନ ଯେତେବେଳେ ସରିଯାଉଛି, ଶରତ ଋତୁ ଆସିଯାଉଛି, ବର୍ଷାର ପାଣି କମିଯାଉଛି, ନଦୀମାନଙ୍କରେ ବା ପୁଷ୍କରିଣୀମାନଙ୍କରେ ପାଣି କମି ଜଳ କମିଯାଉଛି। ସରସୁ ଅଶାନ୍ତ ରୋଧସୁ, ଅଶାନ୍ତ ରୋଧସୁ ଅର୍ଥ ହେଉଛି, ହଁ ଏଇଟା ଜଳ କମିବା କଥା କୁହାଯାଉନି, ଅଶାନ୍ତ ରୋଧସୁ କହିଲେ କ'ଣ କହୁଛି, ତୀର ଗୁଡ଼ିକ ଅଶାନ୍ତ ଥିବା, ବର୍ଷା ଜଳ ଥିବାରୁ ଅଶାନ୍ତ ରହିଛନ୍ତି। ତେଣୁ ସରସୁ କହିଲେ ଏ ଯେଉଁ ରହିଛନ୍ତି ସରୋବରରେ, ଯେଉଁ ତଟରେ ତୀରରେ ଯେଉଁ ଜଳ ସବୁ ରହିଛି ଅଶାନ୍ତ ଭାବରେ ରହିଛନ୍ତି, କାରଣ ସବୁ ବର୍ଷା ଦିନେ ସବୁ ମଇଳା ଫଇଳା ସବୁ ରହିଛି, ଦଳ ଇତ୍ୟାଦି ସବୁ ଆସି ସେଇ ତୀରରେ ସବୁ ଆସି ଲାଗିଯାଏ। ତେଣୁ ନିଉସୁ ଅଙ୍ଗ ଅପି ସାରସା, କିନ୍ତୁ ଏତେ ସବୁ ଅସୁବିଧା ସତ୍ତ୍ୱେ ସେ ତୀରରେ ସବୁ ପ୍ରକାର ସବୁ ମଇଳା ସବୁ ରହିଛି, ମଳ କୌଣସି କୁହନ୍ତି ଦଳ ଇତ୍ୟାଦି ସବୁ ରହିଛି, କଣ୍ଟା କଣ୍ଟା ସବୁ ରହିଛି, କିନ୍ତୁ ତଥାପି ଅଙ୍ଗ ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ଅଙ୍ଗ ବୋଲି କାହିଁକି କହୁଛନ୍ତି ସୁଖଦେବ ଗୋସ୍ୱାମୀ, ନା ବହୁତ ଅଙ୍ଗ ତାଙ୍କୁ ବହୁତ ପ୍ରିୟ ଲାଗୁଛନ୍ତି ପରୀକ୍ଷିତ ମହାରାଜ, ଭଗବାନ କଥା କହିବାରେ ସେ ଏତେ ଆନନ୍ଦିତ ହେଉଛନ୍ତି, ପରୀକ୍ଷିତ ମହାରାଜ ତାଙ୍କୁ ସୁଯୋଗ ଦେଇଛନ୍ତି କଥା କହିବା ପାଇଁ, ତେଣୁ ସେ ତାଙ୍କୁ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି। ପରୀକ୍ଷିତ ମହାରାଜଙ୍କୁ ଯେତେବେଳେ ଭଗବାନଙ୍କର ଏଇ ଲୀଳାକୁ ସବୁ ବର୍ଣ୍ଣନା କରୁଛନ୍ତି, ବର୍ଷା ଋତୁ ଶରତ ଋତୁର ବର୍ଣ୍ଣନା, ବୃନ୍ଦାବନ ବର୍ଣ୍ଣନା, ବୃନ୍ଦାବନର ବର୍ଣ୍ଣନା କରୁଥିଲା ବେଳେ ସେ ଆନନ୍ଦିତ ହୋଇଯାଉଛନ୍ତି, ବହୁତ ଆନନ୍ଦିତ ହୋଇଯାଉଛନ୍ତି ଭଗବାନ କଥା ବର୍ଣ୍ଣନା କରାଯାଏ ଶାସ୍ତ୍ରରେ। ଯେତେବେଳେ ଜଣେ ଭଗବାନ କଥା କୁହନ୍ତି କିଭଳି କୁହନ୍ତି, ନା ସେମାନେ ଯେଉଁ ଦଶମ ଏ ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏଇଟାକୁ ବର୍ଣ୍ଣନା କରିଛନ୍ତି ଗଜେନ୍ଦ୍ର, ସେମାନେ ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଯାଉଥିବ, ଏତେ ଆନନ୍ଦ ଆନନ୍ଦ ସମୁଦ୍ର ମଗ୍ନା, ସେମାନେ ଆନନ୍ଦ ରୂପକ ସମୁଦ୍ରରେ ମଗ୍ନ ହୋଇଯାଆନ୍ତି। କଥା କହିବାରେ ଆନନ୍ଦ, କଥା ଶ୍ରବଣ କରିବାରେ ଆନନ୍ଦ, ସବୁ ପ୍ରକୃତ ଆନନ୍ଦ, ଭଗବାନ ଆନନ୍ଦ ଘନ, ତାଙ୍କ ବିଷୟରେ ଯାହା ହେଉଛି ଯେ ସେବା ଯେଉଁ ସବୁ କରୁଛନ୍ତି ସେଭଳି ଭାବରେ ଆନନ୍ଦିତ ହେଉଛନ୍ତି, ଆନନ୍ଦମାନଙ୍କ ସହିତ ଆମେ ଯୁକ୍ତ ହୋଇଗଲେ ଆନନ୍ଦିତ ହେବା। ତେଣୁ ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହୋଇଯାଉଛନ୍ତି ଭଗବାନ କଥା କହିବାରେ, ଭଗବାନଙ୍କର ଲୀଳାକୁ ବର୍ଣ୍ଣନା କରୁଛନ୍ତି, ତେଣୁକୁ ପରୀକ୍ଷିତ ମହାରାଜକୁ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି, ବହୁତ ଆନନ୍ଦିତ ହେଇଯାଏ ପରୀକ୍ଷିତ ମହାରାଜ, ନିଜ ଅଙ୍ଗ ବୋଲି ଭାବୁଛନ୍ତି ପରୀକ୍ଷିତ ମହାରାଜକୁ, ତେଣୁ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି, ହେ ଅଙ୍ଗ। କିନ୍ତୁ ମନୁଷ୍ୟମାନଙ୍କ ପାଇଁ, ମାନବ ସମାଜ ପାଇଁ ତାଙ୍କ ଦୁଃଖ ଆସୁଛି, ନିଜେ ଭଗବାନ କଥା କହିବାରେ ଆନନ୍ଦ ଥିବା ସହିତ ଆନନ୍ଦ ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ସେ ତାଙ୍କର ଦୁଃଖ ପ୍ରକାଶ କରୁଛନ୍ତି। ଏ ଯେଉଁ ଲୀଳାଟି ଦେଖିଲେ ଯେଉଁଭଳି ଭାବରେ ସାରସ, ଆମେ ସେଦିନ କହିଥିଲୁ ସାରସ କହିଲେ ହଂସ, ସାରସ ହଂସ ନୁହଁ, ସାରସ ହେଉଛି ବତକ, କ୍ରେନ୍ ବୋଲି ପ୍ରଭୁପାଦ ମହାରାଜ କହିଛନ୍ତି। ବତକମାନେ ଆମର ଗୋଟେ ରହିଛି, କବି ସୂର୍ଯ୍ୟ ବଳଦେବ ରଚନା କରିଛନ୍ତି, କ'ଣ ସବୁ ରହିଛି କଲେ କି ସେ ବଗ କେବେ ହେଲେ ହଂସ ହେଇପାରିବ କି ନାହିଁ, ଜହ୍ନେ ହସିବେ ଏଇଥିରୁ ଫଳ ସବୁ ରହିଛି। ତେଣୁ ବଗ ସବୁକିଛି କ'ଣ ମଇଳା ପଦାର୍ଥ ଖାଇବେ ସିଏ କିଛି ଅସୁବିଧା ନାହିଁ ତା'ର, କିନ୍ତୁ ହଂସ ବହୁତ ପରିଷ୍କାର ଜଳରେ ରହିବ, ଏଇଭଳି ଭାବରେ ସବୁ ରହିଛି ତାଙ୍କର। ବତେଇବ ହଂସକୁ ଦେଖିବା ପାଇଁ ସମାନ, କିନ୍ତୁ ତାଙ୍କ ଭିତରେ କେତେ ଆକାଶ ପାତାଳ ତଫାତ ରହିଛି। ଭକ୍ତମାନଙ୍କୁ ହଂସ ସହିତ ତୁଳନା କରାଯାଏ, ଅଭକ୍ତମାନଙ୍କୁ ବତକ ସହିତ ତୁଳନା କରାଯାଏ ବା କାକ ସହିତ ତୁଳନା କରାଯାଏ। ଅଭକ୍ତ ଆଉ ଭକ୍ତ ଭିତରେ ତଫାତ ହେଉଛି ଏଇଟା। ଅଭକ୍ତ କହିଲେ ସବୁଠି ଯେଉଁଠି ଅଶ୍ଳୀଳ ନୃତ୍ୟ ସବୁ ଚାଲିଛି ବା ବିଭିନ୍ନ ପ୍ରକାର ନିଶାଦ୍ରବ ସେବନ ଚାଲିଛି ଏଇସବୁ ସ୍ଥାନରେ ସେମାନେ ରହିବେ, କିନ୍ତୁ ଭକ୍ତମାନେ ସେ ସ୍ଥାନକୁ ଯିବେ ନାହିଁ, ସେମାନେ ଆନନ୍ଦିତ ହେବେ ନାହିଁ। ସେଥିରେ ଗୋଟେ ଭଗବାନଙ୍କର ମୂର୍ତ୍ତି ରହିଛନ୍ତି, ଭଗବାନ ବିଗ୍ରହ ରହିଛନ୍ତି, ଭଗବାନ ସେବା ହେଉଛନ୍ତି, ଭଗବାନ କଥା ହେଉଛନ୍ତି, ଭଗବାନ ଭଜନ ହେଉଛନ୍ତି, ଭଗବାନଙ୍କ ନାମ କୀର୍ତ୍ତନ ହେଉଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ସେମାନେ ସେଇ ସ୍ଥାନକୁ ଆସିବେ। ପ୍ରଭୁପାଦ ମହାରାଜ ତା କହିଛନ୍ତି ଗୋଟେ ଶ୍ଳୋକରେ ଭାଷ୍ୟରେ, କାଉମାନେ ସେମାନେ ହଂସମାନଙ୍କ ସହିତ ମିଶିବେ ନାହିଁ, ବତକମାନେ ମଧ୍ୟ ସେଭଳି ଭାବରେ ହଂସମାନଙ୍କ ସହିତ ମିଶିବେ ନାହିଁ। ଯେଉଁଠି ସବୁ ପ୍ରକାର ଅପରିଷ୍କାର ପଦାର୍ଥ ସବୁ ରହିଛି ସେଠି କାଉମାନେ ରହିବେ। ଏଠି ସେ କଥା କୁହାଯାଏ, ସରସ ଅଶାନ୍ତ ରୋଧସୁ ନିଉସୁ ଅଙ୍ଗ ଅପି ସାରସା, ବତକମାନେ ସେହି ସ୍ଥାନରେ ସବୁ ରହିବେ, ବହୁତ କ'ଣ ଅପରିଷ୍କାର ସ୍ଥାନରେ ସେମାନେ ରହିବେ, କିନ୍ତୁ ହଂସମାନେ ସେ ସ୍ଥାନରେ ରହିପାରିବେ ନାହିଁ, ସେମାନେ ସେଠି ରହିବେ ନାହିଁ, ଆନନ୍ଦିତ ହେବେ ନାହିଁ। ସେମାନେ କେଉଁଠି ରହିବେ ନା, ବହୁତ ସୁନ୍ଦର ପରିଷ୍କାର ଜଳ ରହିଛି, ପଦ୍ମପୁତ୍ର ପୁଷ୍ପ ଇତ୍ୟାଦି ରହିଛନ୍ତି, ସେଥିରେ ସେମାନେ ବିଚରଣ କରିବେ। ଏ ହଂସ ସ୍ୱଭାବ ବ୍ୟକ୍ତିମାନଙ୍କ ଲକ୍ଷଣ। ତେଣୁ ସେହିଭଳି ଭାବରେ କାକ ସ୍ୱଭାବର ବ୍ୟକ୍ତିମାନେ ବା ବତକ ସ୍ୱଭାବର ବ୍ୟକ୍ତିମାନେ ସେମାନେ ସବୁ ଅଶ୍ଳୀଳ ନୃତ୍ୟ ଯେଉଁଠି ହେଉଛି, କ୍ଲବ ପାର୍ଟି ଇତ୍ୟାଦି ସବୁ ରହିଛି, ସିନେମା ହଲ୍ ଇତ୍ୟାଦି, ସେଥିରେ ସବୁ ଗଧା ହେଇକି ରହିବେ, ବାଡ଼ିଆ ପିଟା ହେଇକି ରହିବେ, ଟଙ୍କା ଦେଇକି ଯାଇ ପଶିଲେ ତା ଭିତରେ ପ୍ରବେଶ କରିବେ। କିନ୍ତୁ ଯେଉଁମାନେ ହଂସ ସ୍ୱଭାବର ବ୍ୟକ୍ତି ସେମାନେ ସବୁ ଏଇ କୃଷ୍ଣ ଭାବନା କେନ୍ଦ୍ରକୁ ଆସିବେ, ଯେଉଁଠୁ ସବୁକିଛି ସବୁକିଛି। ଏଇଟା ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟ କୁନ୍ତୀଦେବୀଙ୍କ ସ୍ତୁତିରେ ଗୋଟେ ପ୍ରବଚନରେ ପ୍ରଭୁପାଦ ମହାରାଜ କହିଥିଲେ, କୃଷ୍ଣ ଚେତନା ସଂଘରେ କ'ଣ ସବୁ ରହିଛି, ସବୁକିଛି ପରିଷ୍କାର, ସବୁକିଛି ଆନନ୍ଦଦାୟକ, ସବୁକିଛି ଶୁଦ୍ଧ, ଏଇଭଳି ଭାବେ ରହିଛି। କାକ ଜାତୀୟ ବ୍ୟକ୍ତିମାନେ ମାନବ ସମାଜରେ କାକ ସଦୃଶ ଏବଂ ରାଜହଂସ ସଦୃଶ ବ୍ୟକ୍ତି ଅଛନ୍ତି। ରାଜହଂସ ଜାତୀୟ ବ୍ୟକ୍ତିମାନେ କୃଷ୍ଣ ଭାବନା କେନ୍ଦ୍ରକୁ ଆସିବେ, ଯେଉଁଠାରେ କି ସବୁକିଛି ଶୁଦ୍ଧ ତଥା ସ୍ୱଚ୍ଛ ଅଟେ, ଯେଉଁଠାରେ ଉତ୍ତମ ଶାସ୍ତ୍ର, ଦିବ୍ୟ ପ୍ରସାଦ, ଉତ୍ତମ ଶିକ୍ଷା, ଉତ୍ତମ ବୁଦ୍ଧି ଆଦି ସବୁକିଛି ଉତ୍ତମ ତଥା ବିଶୁଦ୍ଧ ଜିନିଷ ଅଛି। ତତ୍ ସଙ୍ଗେ ସଙ୍ଗେ କାକ ଜାତୀୟ ବ୍ୟକ୍ତିମାନେ କ୍ଲବ ପାର୍ଟି ତଥା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶିତ ସ୍ଥାନମାନଙ୍କୁ ଯିବେ। ଏଣୁ କୃଷ୍ଣ ଚେତନା ଆନ୍ଦୋଳନ ରାଜହଂସ ଜାତୀୟ ବ୍ୟକ୍ତିଙ୍କ ବିଶେଷମାନଙ୍କ ପାଇଁ ଉଦ୍ଦିଷ୍ଟ, ଏହା କାକ ଜାତୀୟ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, କିନ୍ତୁ ଆମେମାନେ କାକକୁ ସ୍ୱାନରେ ପରିଣତ କରିଦେଇପାରିବୁ। ଏଇଟା ହେଉଛି ଆମ କୃଷ୍ଣ ଚେତନା ଆନ୍ଦୋଳନର ମହାନତା ହେଉଛି ଏଇଟା। ଆମର ଜନେ ହସିବେ କବି ସୂର୍ଯ୍ୟ ବଳଦେବ ରଥ କହିଦେଲେ ହେଇପାରିବ ନାହିଁ, ବଗ କେବେ ହେଲେ ହଂସ ହେଇପାରିବ ନାହିଁ, କିନ୍ତୁ ଆମେ କରିପାରିବୁ ବଗକୁ ହଂସ କରିବୁ। ଇଏ ହେଉଛି କୃଷ୍ଣ ଚେତନା ଆନ୍ଦୋଳନର ମହାନତା, ତାହା ହିଁ ଆମର ଆମେମାନେ କାକକୁ ଶ୍ୱାନରେ ପରିଣତ କ'ଣ ଶ୍ୱାନରେ ପରିଣତ କରିଦେଇପାରିବୁ, ତାହା ହିଁ ଆମର ଦର୍ଶନ। ଯେଉଁମାନେ କାକ ଥିଲେ ସେମାନେ ବର୍ତ୍ତମାନ ରାଜହଂସ ପରି ବିଚରଣ କରୁଛନ୍ତି, ତାହା ହିଁ କୃଷ୍ଣ ଚେତନାର ମହାତ୍ମା। ଇଏ ପ୍ରଭୁପାଦ ଏଭଳି ଭାବରେ ସୁନ୍ଦର ଭାବରେ ଭାଷଣ ଦେଇଛନ୍ତି। ତେଣୁ କବି ସୂର୍ଯ୍ୟ ବଳଦେବ ରଥଙ୍କୁ ମଧ୍ୟ ଜଣାନଥିବ, କବି ସୂର୍ଯ୍ୟ କୁହାଯାଏ, ବହୁତ ପ୍ରତିଭା ରହିଛି, କିନ୍ତୁ ସ୍ୱଭାବ ପରିବର୍ତ୍ତନ ହୋଇପାରିବ। ବଗ ଜାତିର ଯେଉଁମାନେ ସ୍ୱଭାବ ରହିଛି ସେମାନେ ସବୁ ଅପରିଷ୍କାର ସ୍ଥାନରେ ରହିବେ, କିନ୍ତୁ ହଂସମାନେ ସେଠି ରହିବେ ନାହିଁ। କିନ୍ତୁ କୌଣସି କାରଣରୁ ଯଦି ବଗ କୃଷ୍ଣ ଚେତନା ସଙ୍ଗକୁ ଆସିଯିବ, ତାହେଲେ ସିଏ ବି ହସରେ ପରିଣତ ହୋଇଯିବ। ତେଣୁ ଏଇଟାକୁ ଉଦାହରଣ ଦେଉଛନ୍ତି, ଗୃହେଷୁ ଅଶାନ୍ତ ଅଶାନ୍ତ କୃତ୍ୟେଷୁ ଗ୍ରାମ୍ୟା ଇବ ଦୁରାଶୟା। ଏଇ ଯେଉଁ ରହିଛି ବର୍ଷା ଋତୁର ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଉପମା ଦେଉଛନ୍ତି, ବିଭିନ୍ନ ପ୍ରକାର ଉଦାହରଣ ଦେଉଛନ୍ତି ଶୁକଦେବ ଗୋସ୍ୱାମୀ। ଭଗବାନ ରାମଜୀ ମଧ୍ୟ ଲକ୍ଷ୍ମଣଙ୍କୁ ସେହିଭଳି ଭାବରେ ଉଦାହରଣ ସବୁ ଦେଉଥିଲେ। ତେଣୁ ଏଠି ଶୁକଦେବ ଗୋସ୍ୱାମୀ ଉଦାହରଣ ଦେଉଛନ୍ତି, ଗୃହେଷୁ ଅଶାନ୍ତ କୃତ୍ୟେଷୁ। ମୁଁ ଗତକାଲି ମଧ୍ୟ ଆଲୋଚନା କରିଥିଲି ଗୃହରେ କେତେ ପ୍ରକାର ତାପ ରହିଥିଲା, ଯେମିତି ମୟୂରକୁ ଦେଖିଲେ ଏ ମେଘକୁ ଦେଖିଲେ ନୃତ୍ୟ କରେ ମୟୂର, ସେହିଭଳି ଭାବରେ ଗୃହୀମାନଙ୍କ ପାଖରେ ଗୃହସ୍ଥମାନଙ୍କ ପାଖରେ ଯେତେବେଳେ ବୈଷ୍ଣବମାନେ ଆସିଯାଆନ୍ତି ସେମାନେ ସେଥିରେ ଆନନ୍ଦରେ ନୃତ୍ୟ କରନ୍ତି। ଆଜି ସେ କଥା କୁହାଯାଉଛି, ଗୃହେଷୁ ଅଶାନ୍ତ କୃତ୍ୟେଷୁ, ଯେଉଁଭଳି ଭାବରେ ଗୃହସ୍ଥମାନେ ବହୁତ ତୀବ୍ରତାରେ ଦଗ୍ଧୀଭୂତ ହେଉଛନ୍ତି, ସେ କଥା ଏଠି କୁହାଯାଉ, ଗୃହେଷୁ ଅଶାନ୍ତ କୃତ୍ୟେଷୁ। ବହୁତ ପ୍ରକାର ସମସ୍ୟା ରହିଛି, ଅନେକ ପ୍ରକାର ସମସ୍ୟା ରହିଛି ଗୃହରେ। ଏଇସବୁ ସମସ୍ୟାର ସମାଧାନ, ଏଇ ସମସ୍ୟାର ସମାଧାନ କରି କରି ତାଙ୍କ ଜୀବନ ଚାଲିଯାଏ, ଜାଣିପାରନ୍ତି ନାହିଁ। ଗୋଟିଏ ସମସ୍ୟାର ସମାଧାନ କଲେ ଆଉ ଗୋଟେ ସମସ୍ୟା ଆସି ପହଞ୍ଚିବ, ସେମାନେ ଜାଣିପାରନ୍ତି ନାହିଁ। ଏ ଭୌତିକ ଜଗତ ହେଉଛି ସମସ୍ୟା ବହୁଳ ଜଗତ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ୍। ଏ ସମସ୍ୟାର ଆମେ ସମାଧାନ କରିପାରିବା ନାହିଁ, ଗୋଟିଏ ସମସ୍ୟାର ସମାଧାନ କଲେ ଆଉ ଗୋଟେ ସମସ୍ୟା ଆସି ପହଞ୍ଚିବ। ଭଗବାନ ଦେଉଛନ୍ତି ସମସ୍ୟା, ଯଦି ଆମେ ଭଗବାନଙ୍କ ଶରଣରେ ଯିବା ସବୁ ସମସ୍ୟାର ପୂର୍ଣ୍ଣ ସମାଧାନ ହୋଇଯିବ। ଭଗବାନଙ୍କ ଶରଣରେ ଗଲେ ସମସ୍ୟାର ସମାଧାନ ହୋଇପାରିବ, ନହେଲେ ଅନ୍ୟ କୌଣସି ଉପାୟରେ ଯେତେ ଚେଷ୍ଟା କର, ଯେତେ ଯାହା କର, ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏକମାତ୍ର ସମସ୍ୟାର ସମାଧାନ ହେଉଛି ଭଗବାନ ହରିଙ୍କର ଶରଣ। ହରି ଶରଣମ୍ ଶ୍ରୀ ହରି ଶରଣମ୍ ହରି ଶରଣମ୍ ଶ୍ରୀ ହରି ଶରଣମ୍। ଏଇଟା ଆମର ଚାରି କୁମାରଙ୍କର ଇଏ ହେଉଛି ତାଙ୍କର ସୁନ୍ଦର ମାନେ ମନ୍ତ୍ର, ଏଇ ମନ୍ତ୍ର ସବୁବେଳେ ସେ ଗାନ କରନ୍ତି ହରି ଶରଣମ୍। ଗ୍ରାମ୍ୟା ଇବ ଦୁରାଶୟା, ତାଙ୍କର ଅନ୍ତଃକରଣ ସେହିଭଳି ଭାବରେ ମହିଳା ହୋଇକି ରହିଛି, ଅନର୍ଥ ଦୂର ହେଉନାହିଁ ତାଙ୍କ ହୃଦୟରୁ। ତେଣୁ ସେମାନେ ବିଭିନ୍ନ ପ୍ରକାର ଚେଷ୍ଟା କରୁଛନ୍ତି। ଆଜିକାଲି ଆମେ ଦେଖିବା ବୁର୍ଲା ସହର ଦେଖନ୍ତୁ, ସମ୍ବଲପୁର ସହର ଦେଖନ୍ତୁ, ସାରା ପୃଥିବୀରେ ଦେଖନ୍ତୁ, ଯେଉଁମାନେ କୃଷ୍ଣ ଚେତନା ଗ୍ରହଣ କରୁନାହାନ୍ତି, ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନେ ସମସ୍ୟାର ସମାଧାନ ଚାଲିଛନ୍ତି, ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥିବ। ସମସ୍ୟାର ସମାଧାନ ହୋଇପାରିବ ନାହିଁ, ସମସ୍ୟାର ସମାଧାନ ହୋଇପାରିବ ନାହିଁ। ମୃତ୍ୟୁ ସମୟରେ ପୁଣି ଚିନ୍ତା କରିବେ, ଏଇ ଯେଉଁ ହୋଇଗଲା, ଏଇ ଜନ୍ମଟା ବେକାର ହୋଇଗଲା, ପରାଭବ ସ୍ଥାବ ଅବୋଧ ଜାତ, ସବୁବେଳେ ପାଇଁ ସେଇଟା ପରାଭବ ପରାସ୍ତ ହୋଇକି ରହିବେ ସେମାନେ। ମୃତ୍ୟୁ ସମୟରେ ମଧ୍ୟ ସେମାନେ ଚିନ୍ତା କରିବେ, ଏଇ ଯେଉଁ ସବୁ ମୁଁ ନେଲି, ଏଇସବୁ ପ୍ଲାନ୍ ପ୍ରୋଜେକ୍ଟ କଲି, ଏଇଟା ଫେଲିଓର ହୋଇଗଲା, ଏଭଳି ଭାବରେ କରିଥିଲେ ଆମେ ସକ୍ସେସ୍ ହୋଇପାରିଥାନ୍ତେ, ଏଇଭଳି ଭାବରେ ଚିନ୍ତା କରି ସେମାନେ ମୃତ୍ୟୁବରଣ କରନ୍ତି। ଜଣ ଜଣ ଭାବି ସ୍ମରଣ ଭାବମ୍ ତ୍ୟଜନ୍ତେ କଳେବରମ୍ ତମ୍ ତମ୍ ଏମିତି କହନ୍ତି ସଦା ତଦ୍ଭାବ ଭାବିତ। ଏଇଭଳି ଭାବରେ ଚିନ୍ତା କରି ସେଥିରେ ମୃତ୍ୟୁବରଣ କରନ୍ତି, ପରଜନ୍ମରେ ପୁଣି ଆସେ, ସେମାନେ ଭାବନ୍ତି ଏଭଳି ଭାବେ ସମସ୍ୟା ସମାଧାନ କରିଥିଲୁ ପୂର୍ବ ଜନ୍ମରେ, ଆଉ ଗୋଟେ ପ୍ରକାର ଚେଷ୍ଟା କରିବା ସମସ୍ୟାର ସମାଧାନ ହୋଇଯିବ। ଏ ସମସ୍ୟାର ସମାଧାନ ହେବ ନାହିଁ, ଭୌତିକ ଜଗତ ସୃଷ୍ଟି ହୋଇଛି, ଦୁଃଖାଳୟ ସାହସତମ ସମସ୍ୟା ବହୁଳ ଜଗତ ସୃଷ୍ଟି କରିଛନ୍ତି ଭଗବାନ, ସୃଷ୍ଟିକର୍ତ୍ତା ଲେଖିଦେଇଛନ୍ତି ଏ ସୃଷ୍ଟି ହେଉଛି ଏଭଳି ଭାବରେ ଦୁଃଖାଳୟ ସାହସତମ। ଏ ସମସ୍ୟା ବହୁଳ ଜଗତ, ଇଏ ସମସ୍ୟାର ସମାଧାନ କରିହେବ ନାହିଁ ଭଗବାନଙ୍କ ବିନା ଶରଣରେ। ତେଣୁ ଏଇଭଳି ଭାବରେ ଏଠି 22 ଶ୍ଳୋକରେ କୁହାଯାଉଛି, ଏଠି ଯେଉଁ କୁହାଗଲା ଅଙ୍ଗ ଶବ୍ଦ ମୁଁ କହିଲି ଆନନ୍ଦରେ, ଏଠି ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଜୀବ ଗୋସ୍ୱାମୀ, ଆଶ୍ଚର୍ଯ୍ୟଣ ଖେଦେ ନବା ଅଙ୍ଗ ଶବ୍ଦ କହିଛନ୍ତି। ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଲୋକମାନେ, ଏତେ ଦୁଃଖ କଷ୍ଟ ରହିକରି ମଧ୍ୟ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଭଗବାନ ଶରଣରେ ସେମାନେ ଯାଉନାହାନ୍ତି, ଜାଣିନାହାନ୍ତି ଏଇଟା ଉପାୟ, ଏଇ ଯେଉଁ ସମସ୍ୟାର ସମାଧାନ ଭଗବାନଙ୍କ ଶରଣରେ ଗଲେ ହେବ, ଏଇଟା ସେମାନେ ଜାଣିନାହାନ୍ତି। ତେଣୁ ଆଶ୍ଚର୍ଯ୍ୟଣ ଖେଦି ନେବା ବା ଦୁଃଖରେ ମଧ୍ୟ ଏଇଟାକୁ ଅଙ୍ଗ ଶବ୍ଦ ବ୍ୟବହାର କରିଛନ୍ତି ଅଙ୍ଗ ଶବ୍ଦ। ତେଣୁ ଏଥିରେ ଆମର କ'ଣ ଶିକ୍ଷା କରିବା କଥା ନା, ଇଏ ହେଉଛି ହେଇ, ଏଇଟା ତ୍ୟାଗ କରିବା କଥା, ଭଗବାନଙ୍କ ଶରଣରେ ଯିବା କଥା। ଦୁଃଖ କଷ୍ଟ ଆସୁଛି ମାନେ ଆମେ ଚିନ୍ତା କରିବା, କେ ଆମେ କେନେ ଆମା ଯାହାରେ ତାପତ୍ର ଏହା ନାହିଁ ଜାଣି କେମାନେ ହିତ ହଏ। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ସେ ଯେତେବେଳେ ଦୁଃଖ ସମସ୍ୟାର ସମାଧାନ ସମସ୍ୟା ଆସୁଛି ତା ପାଖକୁ, ଯେତେ ଚେଷ୍ଟା କରୁଛି ସମସ୍ୟାର ସମାଧାନ କରିପାରୁନାହିଁ, ତେଣୁ ସେ ଏଇ ଏଇ ପ୍ରଶ୍ନ ସେ କରିବ ନିଜର ଏଇ ବ୍ରହ୍ମ, ଏଇଟାକୁ ବ୍ରହ୍ମ ଜିଜ୍ଞାସା ବୋଲି କୁହାଯାଏ। ଏଇ ଜିଜ୍ଞାସା ତାର ଆରମ୍ଭ, ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି, ଏଇସବୁ ସମସ୍ୟା ଦେଇଛନ୍ତି। ଜିଜ୍ଞାସା କେମିତି ସମସ୍ୟାର ସମାଧାନ କରିପାରିବା, ଏହା କେନେ ଆମେ ଯାହାର ତାପତ୍ରୟ, କାହିଁକି ଆମକୁ ତ୍ରିତାପରେ ଆମେ ଦଗ୍ଧୀଭୂତ ହେଉଛେ। ଏଇ ଯଦି ଆସିଗଲା, ଏଇ ଜିଜ୍ଞାସା ଆସିଗଲା, ଏ ଶ୍ରଦ୍ଧା, ଏଇଟା ହେଉଛି ଶ୍ରଦ୍ଧା ବା ଜିଜ୍ଞାସା। ତେଣୁ ସିଏ ସାଧୁ ସଙ୍ଗ କରିବା ପାଇଁ ଚେଷ୍ଟା କରିବେ, ଏଇ ସମସ୍ୟାର ସମାଧାନ ପାଇଁ ସାଧୁଙ୍କ ପାଖକୁ ଆସିବ। ତେଣୁ ତାଙ୍କ ପାଖକୁ ଆସିବ, ଭରସା ଆସିବ, ବିଶ୍ୱାସ ଆସିବ, ସାଧୁମାନେ ଆମକୁ ରକ୍ଷା କରିବେ। ତେଣୁ ତାଙ୍କ ପାଖକୁ ଯାଇ ଯେତେବେଳେ ଏ ପ୍ରଶ୍ନ ସବୁ ପଚାରିବେ, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ତତ୍ତ୍ୱଦର୍ଶୀ ଜ୍ଞାନୀମାନେ ତାଙ୍କୁ କହିବେ, ତୁମେ ଭଗବାନଙ୍କ ଶରଣରେ ଯାଅ, ତାର ଏଇ ସମସ୍ୟାର ସମାଧାନ ହେବ, ନହେଲେ ହେଇପାରିବ ନାହିଁ। ଆମର ବିଭିନ୍ନ ରାଜନୈତିକମାନେ, ବିଭିନ୍ନ ଅର୍ଥନୀତି ବ୍ୟକ୍ତିମାନେ ସବୁ ପ୍ରକାର ଚେଷ୍ଟା କରୁଛନ୍ତି, ଆମର ମୋଦି ସରକାର ବହୁତ ପ୍ରକାର ଚେଷ୍ଟା କରୁଛନ୍ତି, ଭାରତବାସୀମାନେ କେମିତି ଆନନ୍ଦିତ ହେବେ, ବହୁତ ପ୍ରକାର କରୁଛନ୍ତି, ସ୍କିମ୍ କରୁଛନ୍ତି, କିନ୍ତୁ ଏ ସ୍କିମ୍ଟା ନାହିଁ, ମୂଳ ସ୍କିମ୍ଟି ନାହିଁ, ଏକ ନାହିଁ, ବହୁତ ଶୂନ ଯୋଗାଡ଼ କରୁଛନ୍ତି। ଏଇଟା କଲେ ଗ୍ୟାସ୍, ରନ୍ଧନ ଗ୍ୟାସ୍ ଦେଇଦେଲେ ସ୍ତ୍ରୀ ଲୋକମାନେ ବହୁତ ଆନନ୍ଦିତ ହୋଇଯିବେ, କଷ୍ଟରୁ ମୁକ୍ତ ପାଇଯିବେ। ଯେଉଁମାନେ ସବସିଡ଼ି ପାଉଛନ୍ତି ସେମାନେ ସବୁ ସବସିଡ଼ି ଛାଡ଼ କରିଦେଲେ, ସେମାନେ ପାଖକୁ ପଳେଇଲେ ସେମାନେ ଆନନ୍ଦିତ ହୋଇଯିବେ। ନବୀନ ସରକାର କହୁଛନ୍ତି 2 ଟଙ୍କା ଚାଉଳ ଦେଲେ ସେମାନେ ଆନନ୍ଦିତ ହେବେ, ବହୁତ ପ୍ରକାର ସମସ୍ୟାର ସମାଧାନ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ଇଏ ସବୁ ଶୂନ ଭଳି, ଏ ଶୂନ ଦ୍ୱାରା କେହି ଆନନ୍ଦିତ ହୋଇପାରିବେ ନାହିଁ, ଶୂନର କିଛି ମୂଲ୍ୟ ନାହିଁ। କିନ୍ତୁ ଏକଟାକୁ ସେମାନେ ଭୁଲି ଯାଉଛନ୍ତି, ଏକଟା ହେଉଛି କୃଷ୍ଣ ଚେତନା, ଭଗବାନଙ୍କ ଶରଣ ଯିବା। ଏକ ଅଛି ମାନେ ଯେତେ ଶୂନ ଆସିବେ 10-10 ଗୁଣ ବଢ଼ି ବଢ଼ିକା ଯିବ, ଏକ ନାହିଁ ମାନେ ଯେତେ ଶୂନ ଯୋଗାଡ଼ କରନ୍ତୁ। ରାବଣ ମଧ୍ୟ ବହୁତ ପ୍ରକାର ଚେଷ୍ଟା କରୁଥିଲା, ରାବଣ ମଧ୍ୟ ବହୁତ ସ୍ୱର୍ଗକୁ ସିଡ଼ି ଲଗାଇବା ପାଇଁ ଚେଷ୍ଟା କରୁଥିଲା, ବହୁତ ପ୍ରକାର କରୁଥିଲା, କିନ୍ତୁ କୃଷ୍ଣ ଭକ୍ତି ନଥିଲା, ରାମଙ୍କର ଭକ୍ତି ନଥିଲା, ରାମଙ୍କର ଦ୍ୱେଷ କରୁଥିଲେ, ଶତ୍ରୁତା ଆଚରଣ କରୁଥିଲେ, ଏକ ନଥିଲେ। ଯେତେ ଶୂନର କିଛି ମୂଲ୍ୟ ନାହିଁ, ଯେତେ ଶୂନ ପକାଇଲେ ସବୁ 0, ଶୂନ ଗୁଣ ଶୂନ ସମାନ ଶୂନ, ଯୁକ୍ତ ଶୂନ ସମାନ ଶୂନ, ଯେତେ ଶୂନ ମିଶାଇଲେ ମଧ୍ୟ ସବୁ ଶୂନରେ ରହିବ। କିନ୍ତୁ ଯଦି ଏକ ଆସିଗଲା, ଗୋଟିଏ ଗୋଟିଏ ଶୂନର ମୂଲ୍ୟ 10-10 ଗୁଣ ବଢ଼ି ବଢ଼ିକା ଯିବ, ତେଣୁ ଆମେ ଦୁରାଶୟା ଏଇ ଶ୍ଲୋକଟି ମଧ୍ୟ ଆଉ ଗୋଟେ ଅଛନ୍ତି, ପଞ୍ଚମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ କଥା କହୁଛନ୍ତି, ଯଶ୍ୟସ୍ତି ଭକ୍ତି ଭଗବତୀ ଅକିଞ୍ଚନ ସର୍ବୈ ଗୁଣୈ ତତ୍ର ସମାସତି ସୁରା ଅରାହୁ ଭକ୍ତ ସୁକୃତ ମହଦ୍ଗୁଣ ମନୋରଚନା ସତି ଧାବତ ବହି। ଯେଉଁମାନଙ୍କ ପାଖରେ ଭକ୍ତି ନାହିଁ, ଯେଉଁମାନଙ୍କ ପାଖରେ ଭକ୍ତି ଅଛି, ତାଙ୍କ ସବୁ ପ୍ରକାର ଭଲ ଗୁଣ ଆସି ପହଞ୍ଚିବ, ସବୁ ସମସ୍ୟାର ସମାଧାନ କରିଦେବେ ଭଗବାନ, କରିଦେବେ ସମସ୍ୟାର ସମାଧାନ, ସବୁ ସମସ୍ୟାର ସମାଧାନ କରିବେ ଭଗବାନ। କିନ୍ତୁ ଯେଉଁମାନଙ୍କର ଭକ୍ତି ନାହିଁ, ଯଶସ୍ୱତୀ ଭକ୍ତି, ଯେଉଁମାନେ ଭକ୍ତି ନାହିଁ, ତାଙ୍କର କେଉଁଠୁ ଭଲ ଗୁଣ ଆସିବ? ନା, ଯଦି ବା କିଛି ଭଲ ଗୁଣ ଥାଏ, ତାର କିଛି ମୂଲ୍ୟ ନାହିଁ, କାହିଁକି ନା ମନୋରଚନା ସତୀ ଧାବତ ବହି, ସେମାନେ ଏଇ ମନୋରଥରେ ଚିନ୍ତା କରି ଚାଲୁଛନ୍ତି, ବହୁତ ବହିର୍ ଜଗତରେ ବହୁତ ପ୍ରକାର କଳ୍ପନା କରୁଛନ୍ତି, ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି, ଏଭଳି ଭାବରେ ଦେଶବାସୀ ଆନନ୍ଦିତ ହେବେ, ଏଭଳି ଭାବରେ ରାଜ୍ୟବାସୀ ଆନନ୍ଦିତ ହେବେ, ବହୁତ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି, କିନ୍ତୁ ଯେଉଁ ମୂଳ କଥା ରହୁଛି, ସେ ମୂଳ କଥାଟାକୁ ସେମାନେ ଜାଣିନାହାନ୍ତି। ଅନ୍ଧା ଯଥାନ୍ଧେଇ ରୂପନୀୟ ମହାନ ପ୍ରହ୍ଲାଦ ମହାରାଜ କିଛି କଥା କହିଲେ, ଜଣେ ଅନ୍ଧକୁ ଅନ୍ୟ ଅନ୍ଧମାନେ ବାଟ ବତେଇଲେ କ'ଣ ହେବ? ପିତାଙ୍କୁ କହୁଛନ୍ତି ସେଇଟା, ମତି ନତେ ବିଧୁ ସ୍ୱାର୍ଥ କଥିଙ୍ଗି ବିଷ୍ଣୁ। ସେମାନେ ଜାଣନ୍ତି ନାହିଁ ପ୍ରକୃତରେ ଆମର ସ୍ୱାର୍ଥ କେଉଁଥିରେ, ଭଗବାନଙ୍କ ଶରଣରେ ଯିବା ହିଁ ପ୍ରକୃତ ସ୍ୱାର୍ଥ, କାହିଁକି ଜାଣିପାରୁନାହାନ୍ତି? ନା ଦୁରାଶୟା ଯେ ବହିରର୍ଥ, ଏଇ ଦୁରାଶୟା ଏଇଟା ଏଇ ଶବ୍ଦଟି ରହିଛି ସେଠି, ଦୁରାଶୟା ଯେ ବହିରର୍ଥ ମାନିନ, ଭୌତିକ ଜଗତରେ ସେମାନେ ଖୋଜି ବୁଲୁଛନ୍ତି ଆନନ୍ଦ, ଦୁରାଶୟା ତାଙ୍କର ହୃଦୟ ହେଉଛି ଦୂଷିତକରଣ ହୋଇଯାଇଛି, ଭଗବାନଙ୍କୁ ସେ ଚିନ୍ତା କରୁନାହାନ୍ତି, ବହିରର୍ଥ ମାନିନ। ତେଣୁ ଅନ୍ଧା ଯଥାନ୍ଧେ ରୂପନୀୟ ମାନା, ଗୋଟିଏ ଅନ୍ଧକୁ ଅନ୍ୟ ଅନ୍ଧମାନେ ବାଟ ବତେଇଲେ କ'ଣ ହେବ? ଏ ପି ସ୍ୱତନ୍ତ୍ରିୟା ମୃଦାମନି ବଦ୍ଧା, ଯଦି ନୃସିଂହଦେବ କହିବେ ପ୍ରହ୍ଲାଦ କାହିଁକି କହୁଛ ଅନ୍ଧ ସେମାନେ, ନା ଇସ୍ୱତନ୍ତ୍ରିୟାମ ବନ୍ଧା, ଆପଣଙ୍କ ତନ୍ତ୍ର ଯେଉଁ ରହିଛି, ଆପଣଙ୍କର ଯେଉଁ ତନ୍ତ୍ରୀ ରହିଛି, ଆପଣଙ୍କର ଯେଉଁ ଗୁଣ ରହିଛି, ସତ୍ୟରଥ ତମ ତ୍ରିଗୁଣରେ ସେମାନେ ବନ୍ଧା ହୋଇକି ରହିଛନ୍ତି। ସେଭଳି ଭାବେ ବନ୍ଧା ବନ୍ଦୀ ଅବସ୍ଥାରେ ଜଣେ ଅନ୍ୟମାନଙ୍କୁ କ'ଣ, ଅନ୍ୟ ବନ୍ଧୁ କ'ଣ ମୁକ୍ତ କରିପାରିବ? ଜଣେ ମୁକ୍ତ ଜୀବ ଅନ୍ୟ ବନ୍ଦୀମାନଙ୍କୁ ମୁକ୍ତ କରିପାରିବ? ତେଣୁ ଅନ୍ଧା ଯଥାନ୍ଧେଇ ଉପନିୟମାନା ଏଇଭଳି ବର୍ତ୍ତମାନ ଜଗତ ଚାଲିଛି। କୃଷ୍ଣ ଚେତନା କିଏ କହିପାରୁଛି? କୃଷ୍ଣ ଚେତନା ସେମାନେ ବହୁତ କଳ୍ପନା କରୁଛନ୍ତି ଏଭଳି ଭାବରେ କହିଲେ ଯେ ଦେଶବାସୀ ଖୁସି ହେବେ ଏଭଳି ଭାବରେ, କିନ୍ତୁ କୃଷ୍ଣ ଭକ୍ତିର ପ୍ରଚାର ହେଉନାହିଁ ବା ସାହାଯ୍ୟ ସେମାନେ କରୁନାହାନ୍ତି କୃଷ୍ଣ ଭକ୍ତିକୁ। ପ୍ରଭୁପାଦ ମହାରାଜ ଯେତେବେଳେ ଇନ୍ଦିରା ଗାନ୍ଧୀ ଥିଲେ ସେ ଯାଇଥିଲେ ତାଙ୍କ ସହ ଦେଖା କରିବା ପାଇଁ। ଆମ ଭାଗବତ ଚତୁର୍ଥ ସ୍କନ୍ଧରେ ପୃଥୁ ମହାରାଜଙ୍କର ଗୋଟେ ସନ୍ଦେଶ ରହିଛି, ଏଇଟା ପ୍ରଭୁପାଦ ମହାରାଜ କହନ୍ତି ଏଇଟା ପାର୍ଲାମେଣ୍ଟରେ ଲେଖା ହେବା କଥା, ପାର୍ଲାମେଣ୍ଟ ମେମ୍ବରମାନେ ଏଇଟା ଜାଣିବା କଥା। ଏହିଭଳି ଭାବରେ ସେମାନେ ଶାସନ କରିବେ, ରାଜ୍ୟ ଶାସନ କେମିତି କରାଯିବ, ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରାଯିବ। ପ୍ରଭୁପାଦ ମହାରାଜ ଯାଇଥିଲେ ଇନ୍ଦିରା ଗାନ୍ଧୀ ପାଖକୁ, ଇନ୍ଦିରା ଗାନ୍ଧୀ ଶୁଣିଲେ ନାହିଁ, ତାଙ୍କ କଥା ଦେଖା କଲେ ସବୁ କଥା କହିଲେ ପଳେଇଗଲେ। ସତସ୍ତ୍ର ଆମେ ଏମର୍ଜେନ୍ସି ସମୟ ସେଇ ପାଖରେ ତା ପୂର୍ବରୁ କି କ'ଣ ଏମିତି ଏହି ସମୟର କଥା। ତାପରେ ଆସିଗଲା ଇନ୍ଦିରା ଗାନ୍ଧୀଙ୍କର ସମୟ, ଦୁର୍ଦିନର ସମୟ ଆସିଗଲା, ପ୍ରଭୁପାଦ କଥା ଗ୍ରହଣ କଲେ ନାହିଁ। ପ୍ରଭୁପାଦ ମହାନ ପ୍ରକୃତ ଦେଶବାସୀମାନେ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଥିଲେ। ଯେଉଁମାନେ ମଧ୍ୟ କୃଷ୍ଣ ଚେତନାରେ ଯୋଗ ଦେବେ ସେମାନେ ମଧ୍ୟ ପ୍ରକୃତ ଜାଣିପାରିବେ, ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହୋଇପାରିବେ। ତେଣୁ ଗୃହେଷୁ ଅଶାନ୍ତ କୃତ୍ୟେଷୁ ହେଉନି ନା କ'ଣ କଥା ହେଉ ନ ଗୃହେଷୁ ଅଶାନ୍ତ କୃତ୍ୟେଷୁ ଗ୍ରାମ୍ୟା ଇବ ଦୁରାଶୟା ଦୁରାଶୟା ତାଙ୍କ ହୃଦୟରେ ବହୁତ ମହିଳା ରହିଛି। ଏତୋ ଦର୍ପଣ ମାର୍ଜନମ ଭଗବାନଙ୍କ ନାମ ନେଲେ ଏଇ ଚେତରୂପକ ଯେଉଁ ମହିଳା ରହିଛି ଏସବୁ ଦୂର ହେବ, ଅନ୍ୟ ଯେତେ ଉପାୟ କଲେ ହେଇପାରିବ ନାହିଁ। ତେଣୁ ଏଇଟା ହେୟ, ଏଇଟା ତ୍ୟାଗ କରିବା କଥା। ଏଇ ଉଦାହରଣରେ ଆମର ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଲୋକମାନେ ଏଇଭଳି ଭାବରେ ଜୀବନଯାପନ କରୁଛନ୍ତି, ଯେତେ ଅସୁବିଧା ହେଲେ ମଧ୍ୟ ଚିନ୍ତା କରିପାରୁନାହାନ୍ତି। ପରି ପ୍ରହ୍ଲାଦ ମହାରାଜ କହିଲେ ସେ କଥା ନୃସିଂହଦେବଙ୍କୁ, ଏ ସରି ପିତାଙ୍କୁ କହିଲେ ହିରଣ୍ୟକଶିପୁକୁ। ହିରଣ୍ୟକଶିପୁ କହିଲେ ପୁତ୍ର କ'ଣ ସବୁଠାରୁ ତୁମେ ଭଲ ପାଠ ପଢ଼ିଲ, କ'ଣ ଟିକେ ପଢ଼ିଲ ଆମେ ଟିକେ କହିବା ଶୁଣିବା, ତ ଆମେ ଶୁଣିବା ତୁମେ ଛୋଟ ପିଲା କ'ଣ ପଢ଼ିଲ, କିଛି ମନେ ଅଛି, କିଛି ଜାଣିଛ, କ'ଣ ଭଲ ଲାଗୁଛି ତୁମକୁ? ହିରଣ୍ୟକଶିପୁ ଭାବୁଥିଲେ ଛୋଟ ପିଲା ଇଏ କ'ଣ ଜାଣିବ, ବହୁତ ତତ୍ତ୍ୱ ରହିଛି, ଆମେ ବହୁତ ତତ୍ତ୍ୱ ଜାଣିଛୁ, ଆଉ ସାମ ଦାନ ଦଣ୍ଡ ଭେଦ ଇତ୍ୟାଦି ବହୁତ ପ୍ରକାର ରାଜନୀତି ଆମେ ଜାଣିଛୁ, ମୁଁ ବହୁତ କ'ଣ ବହୁତ ତପସ୍ୟା କଲି, ବହୁତ ବର ପାଇଛି, ବହୁତ କଥା ମୋର ଜ୍ଞାନ ଅଛି, ବହୁତ ଶାସ୍ତ୍ର ସବୁ ଜାଣିଛି ମୁଁ। ସବୁ ଶାସ୍ତ୍ରର ବିରୁଦ୍ଧାଚରଣ କରୁଥିଲେ ସିଏ, ଶାସ୍ତ୍ରର ନିୟମ ରହିଛି ସବୁ ଶାସ୍ତ୍ର ସେ ଜାଣିଛନ୍ତି, ବିରୁଦ୍ଧାଚରଣ କିଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ। ତେଣୁ ସିଏ ଭାବୁଥିଲେ ମୋ ପୁଅ ମଧ୍ୟ ସେଭଳି ଭାବରେ କ'ଣ ଗୋଟେ ଛୋଟିଆ କଥାଟେ କହିବ, ଛୋଟ ପିଲା କ'ଣ ସେ ଜାଣିଛି, ଏଭଳି ଭାବରେ ଚିନ୍ତା କରୁଥିଲେ। ପ୍ରହ୍ଲାଦ ଯେତେବେଳେ କହିଲେ କୋଳରେ ବସି, ପିତାଙ୍କ କୋଳରେ ବସି କହିଲେ, ତତ୍ ସାଧୁମାନୀ ଅସୁରବର୍ଯ୍ୟ ଦେହିନା ସଦା ସମୁଦ୍ର ବିଘ୍ନ ଧିଆମ ଅସଗ୍ରହାତ ଇତ୍ୱାତ୍ମ ପାତମ ଗୃହମନ୍ଦ କୂପମ ବନଙ୍ଗତ ଯତ୍ ହରିମାଶ୍ରୟ ବନଙ୍ଗତ ତତ୍ ସା ଏ ମୁଁ ଏଇଟା ହେଉଛି ଶିକ୍ଷା ଜାଣିଛି, ଏ ଶ୍ରେଷ୍ଠ ଶିକ୍ଷା ଯେଉଁଛି ସାଧୁ ସାଧୁ ବା ଇଏ ସାଧୁ ଜ୍ଞାନ, ପ୍ରକୃତ ଜ୍ଞାନ ହେଉଛି ଏଇଟା। ତତ୍ ସାଧୁମାନୀ ସେମାନେ ପ୍ରକୃତରେ ସାଧୁ ବ୍ୟକ୍ତି କେଉଁମାନେ ତା ସାଧୁମାନେ ଅସୁରବର୍ଯ୍ୟ ଦେଇନା ତାଙ୍କ ପିତାଙ୍କୁ ପିତା ବୋଲି ସମ୍ବୋଧନ କରୁନାହାନ୍ତି, ଅସୁରବର୍ଯ୍ୟ ବୋଲି କହୁଛନ୍ତି। ଅସୁରବର୍ଯ୍ୟ ଦେହିନା ସଦା ସମୁଦ୍ବିଘ୍ନ ଧିଆମ ଅସଗ୍ରାହ ଦେହି ଖାଲି ମନୁଷ୍ୟ ନୁହନ୍ତି, ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ଯେଉଁମାନେ ଦେହ ଧାରଣ କରିଛନ୍ତି ସେମାନେ ହେଉଛନ୍ତି ଦେହି, ତା ଭିତରେ ସେମାନେ ରହିଛନ୍ତି, ଶରୀର ଭିତରେ ସେମାନେ ରହିଛନ୍ତି, ସଦା ସମୁଦ୍ବିଘ୍ନ ସବୁବେଳେ ସେମାନେ ଉଦ୍ବିଘ୍ନ ହୋଇକି ରହିଛନ୍ତି, ସମସ୍ୟାର ସମାଧାନ କରି ଚାଲୁଛନ୍ତି, ଉଦ୍ବିଘ୍ନ ହେଉଛନ୍ତି। କେମିତି ଆମେ ଯେଉଁ ରହିଛି ଅଜଣା ଭୟ ରହିଛି କେମିତି ଆମେ ମୁକ୍ତ ହୋଇକି ହେବା, ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି ଅସତ୍ଗ୍ରହାତ, କାହିଁକି ସେମାନେ ଉଦ୍ବିଘ୍ନ ହୋଇକି ରହୁଛନ୍ତି ନା, ଅସତ୍ଗ୍ରହାତ ଯେଉଁ ଶରୀର ଧାରଣ କରିଛନ୍ତି ଏ ଅସତ୍ ଶରୀର ଧାରଣ କରିଛନ୍ତି, ତେଣୁ ଅସତ୍ଗ୍ରହାତ। ତେଣୁ ହିତ୍ୱାତ୍ମପାତମ ଗୃହମନ୍ଦ କୂପମ ଆତ୍ମପାତ ଗୃହମନ୍ଦ କୂପମ ଏ କଥା କୁହାଯାଉଛି, ଗ୍ରାମ୍ୟ ଇବା ଦୁରାଶୟା ଗୃହେଷୁ ଅଶାନ୍ତେଷୁ ଗୃହ ଗୃହଟା ଅନ୍ଧକୁ ଗୃହଟା ଗୋଟେ ଆଶ୍ରମ ହେବା କଥା, ଯେଉଁ ଆଶ୍ରମରେ ଭଗବାନ ଭଜନ କରିବା କଥା, ସବୁ ଆଶ୍ରମ ଯେତେ ଆଶ୍ରମ ରହିଛି ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ୟାସ ଅଥ କୁମ୍ଭୀ ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ୍ୟ ସୁନିଶ୍ଚିତ ସେ ଧର୍ମସ୍ୟ ସଂସିଦ୍ଧି ଦୂଷଣ, ସବୁ ଆଶ୍ରମ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ତୋଷଣ କରିବେ, ଭଗବାନଙ୍କର ସନ୍ତୋଷ ବିଧାନ କରିବେ। କିନ୍ତୁ ଯେଉଁ ଗୃହରେ ଭଗବାନଙ୍କର ଭଜନ ହେଉନାହିଁ ସେ ଗୃହ ଅନ୍ଧକୂପ ଭଳି, ଆତ୍ମପାତ ଆମେ ନିଜେ ନିଜକୁ ହତ୍ୟା କରୁଛେ ଅନ୍ଧକୃତ ପଡ଼ି, ତେଣୁ ସେଟାକୁ ତ୍ୟାଗ କରି ବନଙ୍ଗତ ଯତ୍ ହରିମ ଆଶ୍ରୟ, ବଣକୁ ଯାଇ ଭଗବାନ ହରିଙ୍କର ଆଶ୍ରୟ ନିଅ, ଏଇଟା ହେଉଛି ଶ୍ରେଷ୍ଠ ବିଦ୍ୟା କହିଲେ ହିରଣ୍ୟକଶିପୁକୁ। ହିରଣ୍ୟକଶିପୁ କ୍ରୋଧରେ ଏକାଥରେ ବହୁତ ପୁଅ ଉପରେ କ୍ରୋଧ କଲେନି, ଅନ୍ୟମାନେ ତାଙ୍କର ଶିକ୍ଷକ ଯେଉଁ ଥିଲେ ଷଣ୍ଢୟ ଅମର୍କ ତାଙ୍କ ଉପରେ କ୍ରୋଧ କଲେ, ଏଇ ପାଠ ପଢ଼େଇଲ, ମୁଁ କହିଥିଲି ହରିଙ୍କର ଶିକ୍ଷା ଦେବ ନାହିଁ, ତୁ ତୁମେ ସବୁ ଏହା ଶିକ୍ଷା ଦେଲ, ବହୁତ କଥା ଅଛି। ଯାହା ହଉ, ଲୋକମାନେ ପ୍ରାୟ ଏହି ସ୍ତରରେ ରହିଛନ୍ତି, ତେଣୁ ଏଇଟାକୁ ଆମେ ତ୍ୟାଗ କରିବା କଥା, ଏଇ ଶିକ୍ଷା ଏଦ୍ୱାରା ଆମେ ଶିକ୍ଷା କରିବା କଥା ଯେ ଆମେ ଏଇଭଳି ଭାବରେ ଆସକ୍ତ ହେବା ନାହିଁ, ଗୃହରେ ଆସକ୍ତ ହେବା ନାହିଁ। ତେଣୁ ଏଇଟା ହେୟ ଶିକ୍ଷା ଦିଆଗଲା, ସୁଖଦେବ ଗୋସ୍ୱାମୀ ଦେଉଛନ୍ତି। ତେଣୁ ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ଶ୍ଳୋକ ତେଇଶରେ, ଜଳୌଘୈ ନିରବଦ୍ଭିଦ୍ୟନ୍ତ ଶ୍ୱେତବୋ ବର୍ଷତି ସ୍ୱରେ ପାଷଣ୍ଡିନାମ ଅସଦ୍ବାଦୈ ବେଦ ମାର୍ଗ କଳୌ ଯଥା। ଜଳୌଘୈ ଯେଉଁ ବର୍ଷା ଋତୁରେ ବହୁତ ଜୋର ବର୍ଷା ହେଲେ କ'ଣ ହେଉଛି, କ'ଣ ହେଉଛି ନା ଯେଉଁ ଡ୍ୟାମ୍ ସବୁ ରହିଛି, ବନ୍ଧ ସବୁ ରହିଛି, ସେଇଟାକୁ ବନ୍ଧ ସବୁ ଭାଙ୍ଗିଦିଏ, ଜଳ ଭାଙ୍ଗିଦିଏ, ସବୁ ଜଳ ସ୍ରୋତ ଦ୍ୱାରା ବନ୍ଧ ସବୁ ଭାଙ୍ଗିଯାଏ। ସେତବ ବର୍ଷିତ ଈଶ୍ୱର, ବର୍ଷା ଈଶ୍ୱର ଯେ ଇନ୍ଦ୍ର ଯେଉଁ ବର୍ଷା କରୁଛନ୍ତି, ବହୁତ ଭୀଷଣ ବୃଷ୍ଟି ହେଲେ ବନ୍ଧ ସବୁ ବିଭିନ୍ନ ସ୍ଥାନରେ ବନ୍ଧ ସବୁ ଭାଙ୍ଗିଯାଏ। ବିଶେଷ ଭାବରେ ଆମର ଯେଉଁ ରହିଥିଲା କି ବନ୍ଧ, ସେଇଟା ଆମର ରହିଛି ସେପଟ ସାଇଡ଼ରେ ଭାଙ୍ଗି ଯାଇଥିଲା, ସବୁଆଡ଼େ ପାଣି ସବୁ ଭର୍ତ୍ତି ହୋଇଯାଇଥିଲା, କି ବନ୍ଧ ସେଇଟା, ଆମ ଗାଁ ପଟେ ସେ ଯେଉଁ ଅଛି ସେଇଟା କି ବନ୍ଧ, ଦଳେଇ ଘାଇ ଜାଣିଛନ୍ତି କ'ଣ ଦଳେଇ ଘାଇ, ପଞ୍ଚାବନ ନା କେଉଁ ହିସାବରେ ସେଇଟା ହୋଇଥିଲା ଦଳେଇ ଘାଇ ଭାଙ୍ଗିଗଲା। ଆଉ ସାଧାରଣତଃ ଯଦି ବସ୍ତା ହେବ ଏଠୁ ଛାଡ଼ିବେ, ହୀରାକୁଦରୁ ସବୁ ଛାଡ଼ିବେ, ଏଇଠୁ ଛାଡ଼ିବେ ସବୁ ଜଳ ଛାଡ଼ିଲେ ସେମାନେ ସବୁ ବର୍ଷା ହେଇକି ପାଣି ସବୁ ଭର୍ତ୍ତି ସବୁ ଯେଉଁ ବନ୍ଧ ସବୁ ରହିଛି ସମସ୍ତେ ଜଗିକି ରହିବେ, କେଉଁଠି ବନ୍ଧ ହେଇଯିବ ରାତିରେ ଭାଙ୍ଗିଯିବ, ସବୁ ସତର୍କ ସରକାର ସତର୍କ କରିଦେବେ, ସରକାରୀ କର୍ମଚାରୀମାନେ କେହି ଛୁଟି ନେଇପାରିବେ ନାହିଁ, ସତର୍କ ହୋଇଯିବେ ସବୁ, କେଉଁଠି ସବୁ କାଳେ କ'ଣ ଅସୁବିଧା ହେବ ବନ୍ଧ ଭାଙ୍ଗିଯିବ, ସତର୍କ ହୋଇ ରହିବେ, ଖାଦ୍ୟ ସମସ୍ୟା ସବୁ ସବୁ ଷ୍ଟକ୍ ରଖିବେ, ଲୋକମାନେ ଯଦି ଜଳ ହୋଇଗଲା, ଜଳ ଚାରିଆଡ଼େ ଜଳ ହୋଇଗଲା ଖାଇବାକୁ ପାଇବେ ନାହିଁ, ଜଳ ଖାଦ୍ୟ ଦିଆଯିବ, ଏସବୁ ରହିଛି ବର୍ଷା ଦିନରେ ସବୁ ଅବସ୍ଥା ଆସିବ ଏଇଭଳି ଭାବରେ। ତେଣୁ ଏଇ ଯେଉଁ ହେଉଛି ସେତବ ପରିସ୍ଥିତି ଉତ୍ସର, ସେତୁ ସବୁ ଭାଙ୍ଗିଯାଏ, ତେଣୁ ସେଇଭଳି ଭାବରେ ଏଇଟାକୁ ଶିକ୍ଷା ଦେଉଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତକୁ, ଉଦାହରଣ ଦେଉଛନ୍ତି ଦଳେ ଯେଉଁ ଘାଇ ସବୁ ଭାଙ୍ଗିଯାଉଛି, ସେତୁ ସବୁ ଭାଙ୍ଗିଯାଉଛି, ତା'ର ଉଦାହରଣ କିଭଳି ଦେଉଛନ୍ତି ନା ପାଷଣ୍ଡି ନାମ ଅସଦ୍ବାଦୀ, କଳିଯୁଗରେ ସେଇଭଳି ଭାବରେ ପାଷଣ୍ଡିମାନଙ୍କର ବନ୍ୟା ଆସିଗଲା, ପାଷଣ୍ଡି ନାମ ଅସଦ୍ବାଦୀ, ସଦ୍ଗ୍ରନ୍ଥ ସେମାନେ ଜାଣିବେ ନାହିଁ, ଅସଦ୍ଗ୍ରନ୍ଥ ପ୍ରଚାର ହେବ, ପାଷଣ୍ଡି ନାମ ଅସଦ୍ବାଦୀ ବେଦ ମାର୍ଗ କଳୌ ଯଥା। କଳିଯୁଗରେ ଲୋକମାନେ ପ୍ରକୃତ ବେଦ ମାର୍ଗ ଗ୍ରହଣ କରିବେ ନାହିଁ, ଅସଦ୍ବାଦ ଅସଦ୍ଗ୍ରନ୍ଥକୁ ସବୁ କହିବେ, ଇଏ ହେଉଛି ତୁମ ବେଦ ଭଳି, ଏଇଟା ମଧ୍ୟ ସେଇଭଳି ଭାବରେ ତୁମେ ଯେଉଁଭଳିଆ ପୂଜା କରୁଛ ଆମେ ମଧ୍ୟ ସେଇଭଳିଆ ପୂଜା କରୁଛୁ, ଆମର ମଧ୍ୟ ଗୁରୁ ଅଛନ୍ତି, ଆମର ମଧ୍ୟ ମନ୍ତ୍ର ଅଛି, ଆମର ସବୁ ରହିଛି ଅସଣ୍ବାଦ, ଆଗରୁ ଥରେ କୁହାହେଇଥିଲା ସେ କଥା, ପୁଣି ଏଇଟା ମଧ୍ୟ ପାଷଣ୍ଡି ନାମ ଅସଦ୍ବାଦ। ସେତେବେଳେ ଯେହେତୁ ପାଷଣ୍ଡିମାନେ ରହିଯିବେ କଳିଯୁଗରେ, ପାଷଣ୍ଡିମାନଙ୍କର ସଂଖ୍ୟା ବଢ଼ିଯିବ, ସେମାନେ ବେଦକୁ ଜାଣିପାରିବେ ନାହିଁ, ସେ କଥା କୁହାହେଇଥିଲା। ଏଠି କହିଲେ ଅସଦ୍ବାଦ, ବେଦ ଯଦିବା ସେମାନେ ବେଦକୁ ଗ୍ରହଣ କରିବେ, ବେଦର ପ୍ରକୃତ ଅର୍ଥକୁ ବୁଝିପାରିବେ ନାହିଁ, ପାଷଣ୍ଡି ନା ଅସଦ୍ବାଦ। ବେଦ ମାର୍ଗ କଳୌ ଯଥା, ବେଦ ମାର୍ଗକୁ ସେମାନେ ଜାଣିପାରିବେ ନାହିଁ କଳିଯୁଗରେ, ସେଥିପାଇଁ ଧର୍ମ ଏଇ ଭାଗବତମର ଆଶ୍ରୟ ନେଇଛନ୍ତି, ଯେଉଁମାନେ ଭାଗବତମର ଆଶ୍ରୟ ନେବେ ସେମାନେ ପ୍ରକୃତ ଧର୍ମ କ'ଣ ଜାଣିବେ, କଳୌ ନଷ୍ଟ ଦୁଷା ବେଶ ପୁରାଣାର୍କ ଧୁନୁଦିତ କୃଷ୍ଣ ସୁଧାମ ଭଗତି, ଏଇ ପ୍ରଶ୍ନଟି ପଚାରିଥିଲେ ସ୍ୱର୍ଣ୍ଣଙ୍କ ଋଷିମାନେ, ସ୍ୱର୍ଣ୍ଣକାତି ଋଷିମାନେ ପଚାରିଥିଲେ, ବର୍ତ୍ତମାନ ଧର୍ମ କାହାର ଶରଣରେ ଅଛନ୍ତି କଳିଯୁଗରେ, ଭଗବାନ ଚାଲିଗଲେ ଧର୍ମ କାହାର ଶରଣରେ ଅଛନ୍ତି, ତେଣୁ ସୁତ ଗୋସ୍ୱାମୀ କହିଥିଲେ ସେ କଥା, କୃଷ୍ଣ ସଦାମ ପଗତେ ଧର୍ମ ଜ୍ଞାନ ଧିବିଷ କଳୁ ନଷ୍ଟ ଦୁଷା ମେଷ ପୁରାଣାର୍କ ଧୁନୋଦିତ, ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏସବୁ ଗୋଟେ ଅଛନ୍ତି। ଭଗବାନ ଚାଲିଗଲା ପରେ ବର୍ତ୍ତମାନ ଅନ୍ଧକାର ଛାଇ ଯାଇଛି, ଲୋକମାନେ ଜାଣିପାରୁନାହାନ୍ତି ପ୍ରକୃତ ଧର୍ମ କ'ଣ, ପ୍ରକୃତ ଧର୍ମ ଜାଣି ପାଷଣ୍ଡି ନା ପାଷଣ୍ଡି ବାଦ ନବେଦ କଳୁ ଜଣା, ପ୍ରକୃତ ବେଦକୁ ସେମାନେ ବୁଝିପାରିବେ ନାହିଁ ମଧ୍ୟ। ଅସତବାଦର ଚାରିଆଡ଼େ ପ୍ରଚାର ହୋଇଯିବ, ଆମେ ଦେଖିବା ଗାଁ ଗହଳି ଚାରିଆଡ଼େ କ'ଣ ନା ଧର୍ମ ନାମରେ ସେ ବହୁତ କଥା ଚାଲିଛି, ଭଗବାନ ସିଏ ଭଗବାନ ସିଏ ଭଗବାନ, ଆମେ ତୁମକୁ ଦୀକ୍ଷା ଦେବୁ, ତୁମେ ନିଅ ଦୀକ୍ଷା ନିଅ, ଏଇଭଳି ଭାବରେ ଚାରିଆଡ଼େ ଓଡ଼ିଶା ସାରା ଆମେ ମଧ୍ୟ ଯେତେବେଳେ ଯେଉଁ ଏଇଟା ପ୍ରଥମେ କହିଥିଲେ ସେ କଥା ସୁତ ଗୋସ୍ୱାମୀ କହିଥିଲେ, ସୌନକ ମାନେ କହିଥିଲେ। କଳୁ କଳି ଯୁଗରେ ଯେତେବେଳେ ପ୍ରଶ୍ନ ପଚାରୁଛନ୍ତି ସୌନକା ଋଷିମାନେ, ଛଅଟି ପ୍ରଶ୍ନ ପଚାରୁଛନ୍ତି ସୁତ ଗୋସ୍ୱାମୀ, କାଳେ ଚିନ୍ତା କରିବେ, ସବୁ ସୁତ ଗୋସ୍ୱାମୀ ସବୁ ଶାସ୍ତ୍ର ଜାଣିଛନ୍ତି, ସେ ଖାଲି ଭାଗବତ ଜାଣିଛନ୍ତି ତା ନୁହଁ, ବହୁତ ଶାସ୍ତ୍ର ସେ ଜାଣିଛନ୍ତି। ତାଙ୍କ ପିତା ହେଉଛନ୍ତି ସବୁ ଇତିହାସର, ସେ ହେଉଛନ୍ତି ବକ୍ତା, ତାଙ୍କ ପିତା ଯିଏ ରୋମହର୍ଷଣ ସୁତ ଥିଲେ, ତେଣୁ ସିଏ ଯଦି କହିବା ପାଇଁ ଆରମ୍ଭ କରିବେ ସବୁ ପୁରାଣ ଇତ୍ୟାଦି, ତାହେଲେ ବହୁତ ସମୟ ଲାଗିବ। ତେଣୁ ସେ ଏକଥା କହିଲେ, କହିଲେ ହେ ଗୁରୁଦେବ ସୁତ ଗୋସ୍ୱାମୀ, କଳୁ ପ୍ରାୟଣାଳ ପାୟୁଷ ସଭ୍ୟ, ପ୍ରାୟ ଲୋକମାନେ କଳି ଯୁଗରେ ଅଳ୍ପ ଆୟୁଷ, କଳାବସ୍ତ୍ର ଯୁଗ ଜେନା, କଳି ଯୁଗରେ ଏଇଭଳି ଭାବେ ଲୋକମାନଙ୍କର ଅସୁବିଧା ରହିଛି ଏବଂ ସେମାନେ ମନ୍ଦ, କହିଲେ ସେମାନେ ଆଳସ୍ୟପୂର୍ଣ୍ଣ, ଭଗବାନ ଧର୍ମ ବିଷୟରେ ଏତେ ତାଙ୍କର ସତ୍ୟ ନାହିଁ, ଧର୍ମ ବିଷୟରେ ଏତେ ଆଗ୍ରହ ନାହିଁ, ଆଳସ୍ୟପୂର୍ଣ୍ଣ ମନ୍ଦା, ଏବଂ ତାଙ୍କର ବୁଦ୍ଧି ମଧ୍ୟ ଅତି ଉନ୍ନତ ନୁହଁ, ସୁମନ୍ଦ ମତେ ହେଉ ତାଙ୍କର ବୁଦ୍ଧି ମଧ୍ୟ ଉନ୍ନତ ନୁହଁ, ଏବଂ ସୁମନ୍ଦ ମନ୍ଦ ଭାଗ୍ୟା, ଏଇ ମନ୍ଦ ଭାଗ୍ୟ, ଇଏ ହେଉଛି ମନ୍ଦ ଭାଗ୍ୟ, ଇ ଭଗବାନ ସେ ଭଗବାନ, ଇଏ ଦୀକ୍ଷା ଦେବେ ସେ ଦୀକ୍ଷା ଦେବେ, ଇଏ ହେଉଛି ମନ୍ଦ ଭାଗ୍ୟ, ମନ୍ଦ ଭାଗ୍ୟା। ତେଣୁ ଆମେ ମଧ୍ୟ ସେଭଳି ଭାବରେ ଯେତେବେଳେ ଚାହୁଁ ଟିକିଏ ଭଗବାନ ବିଷୟରେ ଜାଣିବା ପାଇଁ, ଆମର ଟିକିଏ କିଛି ବ୍ରହ୍ମ ଜିଜ୍ଞାସା ହେଉଥିଲା, ଏସବୁ ବିଷୟରେ ସବୁ ଆସିଗଲେ ପହଞ୍ଚିଗଲେ, ଏ ଝିଅ ଏଠି ଆମର ଅଛି, ଏଠି ଧର୍ମ ଜାଣିବ ସବୁ କଥା, ଏ ଗୁରୁ ଅଛନ୍ତି ତାଙ୍କ ଶରଣରେ ଯାଅ, ଏ ନିଅ। ଆମେ ବହୁତ ସଂସ୍ଥା ଯାଇଥିଲୁ, ବହୁତ ସଂସ୍ଥା, ଆପଣମାନେ ମଧ୍ୟ ସେମାନଙ୍କର କିଛି କିଛି ଅଭିଜ୍ଞତା ଥିବ, କିନ୍ତୁ ପ୍ରଭୁ ଆମର ଗୋବିନ୍ଦ ମହାରାଜ କହନ୍ତି, ଗୋବିନ୍ଦ ମହାରାଜ 1974 ମସିହାରେ ଯେତେବେଳେ ସେ ସଂସାର ତ୍ୟାଗ କଲେ, ଯେତେବେଳେ ତାଙ୍କୁ 40 ବର୍ଷ ହୋଇଥିଲା, 40 ବର୍ଷ ପାଖାପାଖି, ତେଣୁ ସଂସାର ତ୍ୟାଗ କରି ସେ ଗଲେ ଗୁରୁ ଗ୍ରହଣ ପାଇଁ ଗଲେ। ପ୍ରକୃତ ମାନବ ଜୀବନର ଆବଶ୍ୟକତା ହେଉଛି, କର୍ତ୍ତବ୍ୟ ହେଉଛି ସେ ଗୁରୁ ପ୍ରାପ୍ତ ହେବା ପାଇଁ ଗୁରୁ ସନ୍ଧାନରେ ଯିବେ, ତସ୍ମାତ୍ ଗୁରୁ ପ୍ରପଦ୍ୟିତ, ଗୁରୁଙ୍କର ସନ୍ଧାନରେ ଯିବେ, କିଏ ମୋର ଗୁରୁ। କିନ୍ତୁ ପ୍ରଭୁପାଦ ମହାରାଜ କୃପା କରି ସିଏ ଆସି ପହଞ୍ଚି ଯାଉଛନ୍ତି ଗୁରୁ ଶିଷ୍ୟଙ୍କ ପାଖରେ, ଦିଅ ଶିକ୍ଷା ଦେଉଛି ଦିଅ, ନହେଲେ ମନୁଷ୍ୟର କର୍ତ୍ତବ୍ୟ ହେଉଛି ସେ ଗୁରୁ ସନ୍ଧାନରେ ଯିବ। ଗୌରବନ୍ଦ ମହାରାଜ ଯାଇଥିଲେ ଗୁରୁ ସନ୍ଧାନରେ, ସାରା ଭାରତବର୍ଷ ବୁଲିଥିଲେ, ହିମାଳୟ ପର୍ଯ୍ୟନ୍ତ ଯାଇଥିଲେ, ବିଭିନ୍ନ ଆଶ୍ରମକୁ ଯାଇଥିଲେ, ବିଭିନ୍ନ ଆଶ୍ରମ ଯାଇ ଯେତେବେଳେ ତାଙ୍କ ପାଖକୁ ଯାଇକି ବ୍ରହ୍ମ ଜିଜ୍ଞାସା କରନ୍ତି, ସେମାନେ କହନ୍ତି ତୁମେ ଯୋଗ କର, ଅଷ୍ଟାଙ୍ଗ ଯୋଗ କର, ବା ଏଇଟା କର ସେଇଟା କର, ଏସବୁ ଜିନିଷ। କିନ୍ତୁ ମହାରାଜ ଜାଣିଥିଲେ ସେଇଟା ଯେ କଳିଯୁଗର ଧର୍ମ ହେଉଛି ନାମ ସଂକୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ, ହରେ 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 ରାମ, ହରେ ରାମ ରାମ ରାମ। ତେଣୁ ମହାରାଜ କଥା ପଚାରନ୍ତି, ସେମାନେ ତାଙ୍କୁ ବିଦା କରିଦିଅନ୍ତି, ତୁମେ ଯାଅ ଯାଅ। ତେଣୁ ଅନ୍ତିମରେ ସେ ଆସି ପହଞ୍ଚିଲେ ପ୍ରଭୁପାଦ ବୃନ୍ଦାବନରେ ଆସି ପହଞ୍ଚିଲେ, ବୃନ୍ଦାବନ ପ୍ରଭୁପାଦ ଦେଖିଲେ, ଆଶ୍ରମ ଦେଖିଲେ, ତାଙ୍କର ଆସିଗଲା ଆଶା ଭରସା ଆସିଗଲା, ଏଇଠି ମୁଁ ମୋର ଗୁରୁକୁ ପାଇବି। ପ୍ରଭୁପାଦ ସେତେବେଳେ ବିଭିନ୍ନ ସ୍ଥାନକୁ ଯାଉଥିଲେ, ତେଣୁ ଦୈବକ୍ରମେ ସେଠି ପ୍ରଭୁପାଦ ମହାରାଜ ଥିଲେ, ତେଣୁ ଏସବୁ କଥା ରହିଛି, ଆମେ ସେ କଥା ଆଲୋଚନା କରିବା ନାହିଁ। ତେଣୁ ଏଇଭଳି ଭାବରେ ଜଣେ କଳିଯୁଗରେ ଜଣେ ସଦ୍ଗୁରୁ ପାଇବା ବହୁତ ବିରଳ, ସଦ୍ଗୁରୁ ପାଇବା, କାରଣ ଏ ମନ୍ଦଭାଗ୍ୟା, ମନ୍ଦଭାଗ୍ୟା ସଦ୍ଗୁରୁ ମିଳିବ ନାହିଁ। ଜଣେ ଯଦି ଚାହିଁବ ଭଗବାନ ବିଷୟରେ ଜାଣିବା ପାଇଁ, ତାହେଲେ ମଧ୍ୟ ଜଣେ ସଦ୍ଗୁରୁ, ସେଥିପାଇଁ କୁହାଯାଇଛି କଳିଯୁଗରେ ସଦ୍ଗୁରୁ ବହୁତ ଜାଣିକି, ମାନେ ବହୁତ ଦୁଷ୍କର ଜାଣି ମହାପ୍ରଭୁ ନିଜେ ଆସିଲେ, ଗୌରାଙ୍ଗ ମହାପ୍ରଭୁ ଆସି ଏଇ ନଦିଆ ନଗରରେ ଆସିକି ତାଙ୍କର ଅବତୀର୍ଣ୍ଣ ହେଲେ। କଳିଯୁଗରେ ସଦ୍ଗୁରୁ ବହୁତ ଦୁର୍ଲଭ, ମହାପ୍ରଭୁଙ୍କ ପୂର୍ବରୁ ମଧ୍ୟ ଯେଉଁ ଆମର ରହିଥିଲେ ବୈଷ୍ଣବ ରହିଥିଲେ, ସବୁ ଧାରା ରହିଥିଲା, 4 ବୈଷ୍ଣବ ଧାରା ରହିଥିଲା, କିନ୍ତୁ ଯେଉଁ ରହିଛି ବେଦର ମୁଖ୍ୟ ଅର୍ଥ ସେଇଟା ସ୍ଥାପନ ହୋଇନଥିଲା, ଅଦ୍ୱୈତବାଦ ଶୁଦ୍ଧାଦ୍ୱୈତ ବିଶିଷ୍ଟାଦ୍ୱୈତ ଏଇଭଳି ଭାବେ ବିଭିନ୍ନ ପ୍ରକାର ସବୁ ଥିଲା, ଦର୍ଶନ ଥିଲା। କିନ୍ତୁ ମହାପ୍ରଭୁ ଆସି ସିଦ୍ଧାନ୍ତ ସ୍ଥାପନ କଲେ। ଆମର କ'ଣ ଆମର ସିଦ୍ଧାନ୍ତ, ଆମର ଦର୍ଶନ କ'ଣ, ଇସ୍କନର କୃଷ୍ଣ ଚୈତନ୍ୟର ଦର୍ଶନ କ'ଣ ଅର୍ଜୁନ ପଚାରିଥିଲେ, ଅର୍ଜୁନ ପଚାରିଥିଲେ କ'ଣ ତୁମର ଦର୍ଶନ, କ'ଣ ଆମର ଦର୍ଶନ କିଏ କହିବେ, କୁହନ୍ତୁ। ଆମେମାନେ ସବୁ ରହିଛନ୍ତି କୃଷ୍ଣ ଚେତନାରେ, ଏମାନେ କହିବେ ନା ଆମର ଦର୍ଶନ କ'ଣ, ଆଉ ଆମେ ପ୍ରଚାର କରିବା ପାଇଁ ଯିବା, କ'ଣ ପ୍ରଚାର କରିବା, ଆମ ଦର୍ଶନ କ'ଣ ଆମେ ଜାଣିନେ। ଆମର ଯଦି ଆମର କ'ଣ ପ୍ରଚାର କରୁଛେ, କ'ଣ ଦର୍ଶନ କ'ଣ ଆମର। ମହାପ୍ରଭୁ ସେଇଟା ସ୍ଥାପନ କରିଥିଲେ, କ'ଣ ସେଇଟା ସ୍ଥାପନ କରିଥିଲେ, ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ, ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ। ଯେଉଁ ଚାରୋଟି ବୈଷ୍ଣବ ଧାରା ଥିଲା, ମହାପ୍ରଭୁ ମଧ୍ୟ ଗୋଟେ ବୈଷ୍ଣବ ଧାରାରେ ଆସିଛନ୍ତି, ମାଧବ ଗୌଡ଼ ସମ୍ପ୍ରଦାୟ, ମାଧବ ସମ୍ପ୍ରଦାୟରେ ଆସିଛନ୍ତି, ବ୍ରହ୍ମ ମାଧବ ସମ୍ପ୍ରଦାୟ। ଆମର ଏ ସମ୍ପ୍ରଦାୟ ହେଉଛି ବ୍ରହ୍ମାଙ୍କର ସମ୍ପ୍ରଦାୟ, ଯେ କଳିଯୁଗର ଆଚାର୍ଯ୍ୟ ହେଉଛି ମାଧବ ସମ୍ପ୍ରଦାୟ, ମାଧବାଚାର୍ଯ୍ୟ, ଯିଏକି ମାଧବାଚାର୍ଯ୍ୟ ହେଉଛନ୍ତି କିଏ, ସେଇ ପବନଦେବଙ୍କର ଅବତାର, ସିଏ ଯିଏ ହନୁମାନ ଆସିଥିଲେ ତ୍ରେତା ଯୁଗରେ, ଦ୍ୱାପରେ ଆସିଲେ ଭୀମ, କଳିଯୁଗରେ ସେ ହେଉଛନ୍ତି ମାଧବାଚାର୍ଯ୍ୟ। ତାଙ୍କର ରହିଛି ସେପଟେ, ତାଙ୍କର ଜନ୍ମସ୍ଥାନ ରହିଛି ପାଦାକ ବୋଲି ରହିଛି ସେ ସ୍ଥାନ। କିନ୍ତୁ ଯେଉଁ ବିଭିନ୍ନ ପ୍ରକାର ବୈଷ୍ଣବମାନଙ୍କର ବିଭିନ୍ନ ପ୍ରକାର ଦର୍ଶନ ଥିଲା, ମହାପ୍ରଭୁ ଆସି ସେ ଚାରୋଟି ଯାକ ବୈଷ୍ଣବ ଦର୍ଶନକୁ ତାକୁ ଏକୀଭୂତ କରିଛନ୍ତି, ସମନ୍ୱୟ କରିଛନ୍ତି। ଉତ୍କଳେ ପୁରୁଷୋତ୍ତମ ବୋଲି କୁହାଯାଇଛି, ସେଇଟା ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ଚାରିଟା ଯେଉଁ ଆଶ୍ରମ ଯେଉଁ ରହିଥିଲା ଦର୍ଶନ ଥିଲା, ଆମର ଯେଉଁ ମହାପ୍ରଭୁ ଆସି ସେ ଚାରୋଟି ଦର୍ଶନକୁ ଏକୀକରଣ ସମନ୍ୱୟ କରିଛନ୍ତି, ସେଇଟା ହେଉଛି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ। ଭଗବାନ ଏବଂ ଜୀବ ଦ୍ୱୈତ ବାଦ ରହିଛି, ଭଗବାନ ଜୀବ ଏ ଦୁଇ ଜଣ କହନ୍ତି। ଆମର ହେଉଛି ଅଦ୍ୱୈତ ବାଦ, ଅଦ୍ୱୈତ କହିଲେ ଭଗବାନ ଆଉ ଜୀବ ଭିତରେ ତଫାତ୍ ନାହିଁ। ଏଇଭଳି ଭାବରେ ଟିକେ ଟିକେ ଦର୍ଶନରେ ଅଲଗା ଅଲଗା ଥିଲା, ଭେଦ ଥିଲା, କିନ୍ତୁ ମହାପ୍ରଭୁ ଆସି ସେଟାକୁ ଏକୀକରଣ ସମନ୍ୱୟ କଲେ। ସେ କହିଲେ ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ, ଆମର କୃଷ୍ଣ ଚେତନା ହେଉଛି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ, ଏଇଟା ଜାଣନ୍ତୁ। ଅଚିନ୍ତ୍ୟ ଭେଦା ଭଗବାନ ଏବଂ ଜୀବ ଭିତରେ ଭେଦ ଅଛି, ପୁଣି ଭେଦ ନାହିଁ। କିଭଳି ଭାବରେ ନା, ଯେଭଳି ସମୁଦ୍ର, ସମୁଦ୍ର ଯେଉଁ ରହିଛି, ସମୁଦ୍ରର ଜଳ ବିଶାଳ, ବହୁତ ବିଶାଳ ଜଳ ରହିଛି। ଆମେ ଯାଇ ଗୋଟିଏ ଗଡ଼ୁଏ ଜଳ ଘିନି ଆସିବା, ବିନ୍ଦୁଟେ ଜଳଟେ ଆଣିଲେ, ସମୁଦ୍ର ଜଳ ଯେଉଁଭଳି ଭାବେ ଲୁଣି ଲବଣାକ୍ତ, ବିନ୍ଦୁ ଜଳ ମଧ୍ୟ ସେଇଭଳି ଭାବେ ଲବଣାକ୍ତ। କିନ୍ତୁ ଇଏ ଭେଦ ନାହିଁ, ଅଭେଦ। କିନ୍ତୁ ଭେଦ ହେଉଛି କ'ଣ ନା, ସମୁଦ୍ର ଜଳ ହେଉଛି ବିରାଟ ଜଳରାଶି, ଇଏ ବିନ୍ଦୁ ଜଳ ହେଉଛି କ୍ଷୁଦ୍ର ଅଣୁ, ସିଏ ହେଉଛନ୍ତି ବିଭୁ, ଇଏ ହେଉଛି ଭେଦ। ଅଭେଦ ହେଉଛି ଭଗବାନ ଆଉ ଜୀବ ଗୁଣାତ୍ମକ ଭାବରେ ସମାନ, ପରିମାଣାତ୍ମକ ଭାବରେ ଭେଦ ରହିଛି। ଇଏ ଆମର ତତ୍ତ୍ୱ, ଇଏ ଆମର ଫିଲୋସଫି ହେଉଛି ଏଇଟା, ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ। ତେଣୁ ଯାହା ହଉ, ଆଜି ତତ୍ତ୍ୱଟା ଆଲୋଚନା ହୋଇଗଲା, ଏଇ ପ୍ରସଙ୍ଗରେ ଆସିଗଲା, ସେଇ ଶ୍ଳୋକରେ ଏଇଟା ରହିଗଲା, ଅଚିନ୍ତ୍ୟ ଭେଦ ତତ୍ତ୍ୱ ଆସିଗଲା। ଆମେ ବି ଚିନ୍ତା କରିନଥିଲୁ ଅଚିନ୍ତ୍ୟ ଭେଦ ତତ୍ତ୍ୱ କୁହାଯିବ ବୋଲି। ଷଡ଼ଦର୍ଶନ, ହଁ ଛଅଟା ଦର୍ଶନ, କୋଶ୍ଚିନ୍ ଆନ୍ସର୍ ପରେ, କୋଶ୍ଚିନ୍ ଆନ୍ସର୍ ଭାବତାଳୁ ସେଠି କହିବା କହିବା, ଆମେ ସେଠି କୋଶ୍ଚିନ୍ ଆନ୍ସର୍ ସହିବ ବର୍ତ୍ତମାନ କହିବା ବନ୍ଦ କରିବା, ଆଉ ଗୋଟିଏ ଶ୍ଳୋକ କହି ବନ୍ଦ କରିବା, ନଅଟା ହେଇନି, ତା'ପରେ ଷଡ଼ଦର୍ଶନ ବିଷୟରେ କହିବା। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, କଳି ସାମ୍ୟା ଇୟମ୍ ହେୟା, ଏ କଳିଯୁଗରେ ଏଇଭଳି ଭାବରେ ଅବସ୍ଥା ଆସିବ, ତେଣୁ ଏଇଟାକୁ ଆମେ ତ୍ୟାଗ କରିବା କଥା, ଏଇଟାକୁ ଏଥିରୁ ଆମେ ଏତିକି ଶିକ୍ଷା କରିବା କଥା, ଏଇଟାକୁ ଆମେ ତ୍ୟାଗ କରିବା କଥା, ଅସଦ୍ବାଦକୁ ଆମେ ଗ୍ରହଣ କରିବା ନାହିଁ, ସଦ୍ବାଦ ଗ୍ରହଣ କରିବା। ତେଣୁ ଆଉ ଗୋଟିଏ ଶ୍ଳୋକ କହିବା, ଗୋଟେ 24 ଶ୍ଳୋକ, ଏଇଟା କହିଛି, ବ୍ୟମୁଞ୍ଚନ ବାୟୁ ଭିନ୍ ମୁନ୍ନା ମୁନ୍ନା ଭାୟୁ ନୁନା ଭୂତେଭ୍ୟଷ୍ଟା ମୃତଙ୍ଘନା ଯଥା ଶିଶୋ ବିଷପ୍ତୟ କାଳେ କାଳେ ବିଜରିତା। ବ୍ୟମୁଞ୍ଚନ ବାୟୁ ଭି ନୁନା ଭୂତେଭ୍ୟ ଅମୃତଙ୍ଘନା, ବାୟୁ ଯେଉଁ ରହିଛି, ବାୟୁ ହୋଇ କ'ଣ କିଭଳି ଭାବରେ ନା, ଅମୃତ ଅମୃତ ଜଳଧାରା, ଘନୀଭୂତ ଜଳଧାରା ବ୍ୟମୁଚନ ବାୟୁ ବି ବାୟୁଧାରା ମେଘ ଯେଉଁ ରହିଛି, ମେଘ ଯେଉଁ ରହିଛି ବର୍ଷା ଋତୁରେ ମେଘ ଯେଉଁ ରହିଛି, ମେଘଟା ବିଭିନ୍ନ ସ୍ଥାନକୁ ଯାଇକି ବର୍ଷା କରୁଛି ନା, ବିଭିନ୍ନ ସ୍ଥାନ କେମିତି ଯାଉଛି ନା ବାୟୁ ବି ବ୍ୟମୁଚନ ବ୍ୟମୁଚନ ମାନେ ସେ ଜଳ ମେଘ ଯେଉଁ ରଖିଛି, ଜଳ ରାଶି ରଖିଛି ସେଇଟାକୁ ସବୁ ତ୍ୟାଗ କରିବେ, ବ୍ୟମୁଚନ ବିଶେଷ ଭାବରେ ମୋଚନ କରିବେ, ଜଳକୁ ସବୁ ତ୍ୟାଗ କରିବେ, ବର୍ଷା ଦିନେ ସବୁ ଛାଡ଼ିବେ। କିଭଳି ସେମାନେ ଛାଡ଼ିବେ ନା ବାୟୁ ବି ବାୟୁ ଦ୍ୱାରା ପରିଚାଳିତ ହୋଇ ବିଭିନ୍ନ ସ୍ଥାନକୁ ଯାଇକରି ସେ ବର୍ଷା କରିବେ। ଭୂତ୍ୟଭ୍ୟଶ୍ଚା ଅମୃତଂ ଘନା, ଘନା କହିଲେ ବାଦଲ, ବାଦଲ ମାନେ ଏଇ ଜଳକୁ ବର୍ଷା କରିବେ ଅମୃତ, ଜଳଟା ହେଉଛି ଅମୃତ, ଜଳଟା ହେଉଛି ପିଓର ଫିଲ୍ଟର୍ଡ ୱାଟର ଜଳଟା, କିନ୍ତୁ ଯେତେବେଳେ ପୃଥିବୀକୁ ସ୍ପର୍ଶ କରିଦେଉଛି ସେତେବେଳେ ସେ ବିଭିନ୍ନ ପ୍ରକାର ସବୁ ତା ଦେହରେ ସବୁ ଆସି ମଳି ସବୁ ଲାଗିଯାଉଛି, ମଳି ସବୁ ଲାଗୁଛି, ମଳ ସବୁ ଲାଗୁଛି ଜଳଟା, ଜଳଟା ପିଓର ଜଳ। କେଉଁଟା ସେଇଟା ଫିଲ୍ଟର୍ଡ ଜଳଟା, ସେଥିରେ କେଉଁଠି ମଳ ରହିଲା, ସେ ନେଲା ମଳ ଛାଡ଼ି ଦେଇକି ନେଲା ନା, ପିଓର ଜଳ ନେଲା, ଶୁଦ୍ଧ ଜଳ ନେଲା, ଶୁଦ୍ଧ ଜଳ ଅମୃତ ବୋଲି କୁହାଯାଉଛି। ଅମୃତଂ ଘନା, ଅମୃତ ଜଳ ସବୁ ରହିଛି, ଅମୃତ ଜଳ ସେଇଟା ସେଥିରେ କୌଣସି ମିଶୁନି କିଛି ଜିନିଷ, ବାୟୁମଣ୍ଡଳରେ ମଧ୍ୟ ଯେତେବେଳେ ଆସୁଛି ବାୟୁମଣ୍ଡଳରେ ସବୁ ମିଶିଯାଉଛି କିଛି କିଛି କ'ଣ ସବୁ ବିଭିନ୍ନ ପ୍ରକାର ବାୟୁରେ ମଧ୍ୟ ବହୁତ ପ୍ରକାର ଅପରିଷ୍କାର ଜିନିଷ ସବୁ ରହିଛି ସେଇଟା ମିଶିଯାଉଛି, କିନ୍ତୁ ଯେତେବେଳେ ବର୍ଷାଟା ହେଉଛି ମେଘରୁ ଯେଉଁ ଆସୁଛି ସେଇଟା ହେଉଛି ପିଓର ଜଳ, ଫିଲ୍ଟର୍ଡ ୱାଟର ସେଇଟା ପିଓର ଜଳ। ଏଇ ଉଦାହରଣ ଦେଉଛନ୍ତି କିଭଳି ଭାବରେ ନା, ଯଥା ଶିଶୁ ବିଷପ୍ତୟ, ବିଷପ୍ତୟ କହିଲେ ଯେଉଁମାନଙ୍କ ଧନ ରହିଛି, ବିଷପ୍ତି ବିଷ୍ପତି ବିଷ୍ପତ, ବିଷ୍ପତ କହିଲେ ଧନୀ, ଧନୀ ବ୍ୟକ୍ତିମାନେ ଯଥା ଶିଶୁ ବିଷପ୍ତୟ କାଳେ କାଳେ ଦ୍ୱିଜେରିତା, ଯେଉଁଭଳି ଭାବରେ ସେମାନେ ତାଙ୍କର ଧନକୁ ବିତରଣ କରନ୍ତି, କିଭଳି ଭାବରେ ବିଷପ୍ତୟ କାଳେ କାଳେ ଦ୍ୱିଜେରିତା, ବ୍ରାହ୍ମଣମାନଙ୍କୁ ସେମାନେ ସବୁ ଦାନ କରନ୍ତି କାଳେ କାଳେ, ଉପଯୁକ୍ତ ସମୟରେ ଏସବୁ ରହିଛି ରହିଛି କାଳେ କାଳେ, ବା ସବୁ ସମୟରେ ନୁହଁ, ମଝିରେ ମଝିରେ ସେମାନେ ସବୁ ଦିଅନ୍ତି ଦାନ କରନ୍ତି। ଯେଉଁଭଳି ବର୍ଷା ସବୁ ସମୟରେ ହେଉନାହିଁ, ବର୍ଷା ଋତୁରେ ଆସିଲେ ବର୍ଷା ହେଉଛି, ଅନ୍ୟ ସମୟ ଅନ୍ୟ ଋତୁରେ ବର୍ଷା ହେଉନାହିଁ, ସେଇଭଳି ଭାବରେ ବିଷପ୍ତିମାନେ ବିଷପ୍ତମାନେ ବିଷ୍ପତ 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 କହିଲେ ଧନୀ ବ୍ୟକ୍ତିମାନେ ତାଙ୍କ ଧନକୁ ମଧ୍ୟ ବିତରଣ କରନ୍ତି, ଧନକୁ ବ୍ରାହ୍ମଣମାନଙ୍କୁ ପ୍ରଦାନ କରନ୍ତି। ଦାନ ଯଜ୍ଞ ଦାନ ତପ କର୍ମ ଏଇ ତିନୋଟି ହେଉଛି ଧର୍ମର ମୂଳ ଧର୍ମ, ତିନୋଟି ରହିଛି, ଏଇଟାକୁ କେହି ତ୍ୟାଗ କରିବା କଥା ନୁହଁ। ତେଣୁ ଏ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି, ବର୍ଷା କାଳରେ ବାୟୁ ତାଡ଼ିତ ହୋଇ ମେଘ ଅମୃତ ପରି ମଧୁର ବାହାରି ବର୍ଷା କରେ, ବର୍ଷଣ କରେ ଅମୃତ, ଏଥିରେ କୌଣସି ମିଶିନି କିଛି ଜିନିଷ, ଅପରିଷ୍କାର ଜିନିଷ କିଛି ମିଶି ନାହିଁ, ଅମୃତ ପରି ମଧୁର ବାହାରି ବର୍ଷଣ କରେ। କିନ୍ତୁ ବେଦାନୁଗତ ବ୍ରାହ୍ମଣମାନେ ଯେତେବେଳେ ବିଶାଳ ଯଜ୍ଞ ସମ୍ପାଦନ କରିବା ପାଇଁ ରାଜା ବା ଧନୀ ବଣିକମାନଙ୍କ ପାଖରେ ବଣିକମାନଙ୍କ ପରି ବିଶା ବିତ୍ତଶାଳୀମାନଙ୍କୁ ଦାନ ପ୍ରଦାନ କରିବାକୁ ଅନୁପ୍ରାଣିତ କରନ୍ତି, ସେତେବେଳେ ଏହି ପ୍ରକାର ସମ୍ପଦ ବିତରଣ ମଧ୍ୟ ଅମୃତ ବର୍ଷଣ ପରି ମଧୁର ବୋଲି ମନେ ହୁଏ। ବ୍ରାହ୍ମଣମାନଙ୍କୁ ଦାନ କରିବାଠୁ ଶ୍ରେଷ୍ଠ ଦାନ, ପରସ୍ପର ସହିତ ସହଯୋଗିତା କରି ଶାନ୍ତିପୂର୍ଣ୍ଣ ଭାବେ ଜୀବନଯାପନ କରିବା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏବଂ ଶୂଦ୍ରମାନଙ୍କ ଉଚିତ। ମାନବ ସମାଜରେ ଏହି ଚାରୋଟି ବିଭାଗର ଉଦ୍ଦେଶ୍ୟ ଅଟେ। ତେଣୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଯେତେବେଳେ ସମ୍ଭବ ହେବ, ଯେତେବେଳେ ସେମାନେ ଯଜ୍ଞ ସମ୍ପାଦନକାରୀ ଓ ସମଭାବେ ସମ୍ପଦ ବଣ୍ଟନକାରୀ ଓ ସୁଦକ୍ଷ ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। ବ୍ରାହ୍ମଣମାନଙ୍କ ଦ୍ୱାରା ଯଦି ଯେଉଁମାନେ ଶାସନକର୍ତ୍ତା ସେମାନେ ବ୍ରାହ୍ମଣମାନେ ନୀତି ଅନୁସାରେ ଶାସନ କରିବେ, ସମ୍ପଦ ଧନ ସମ୍ପୃଦ୍ଧ ରହିଛି ଠିକ୍ ଭାବରେ ବଣ୍ଟନ କରାଯିବ, ତାହେଲେ ଦେଶ ସମୃଦ୍ଧିଶାଳୀ ହେବ। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ରାଜା ବି ଉପଦେୟା, ଏଇଟା ରାଜାଙ୍କ ପାଇଁ ଉପଦେୟ, ଏଇଟା ରାଜା ଜାଣିବା କଥା କିଭଳି ଧନର ବଣ୍ଟନ କରାଯିବ, ଏସବୁ ରହିଛି। ତେଣୁ ଆମର ସମୟ ହେଇଗଲା, କ୍ୱେଶ୍ଚିନ୍ ଆନ୍ସର ସମୟ ବର୍ତ୍ତମାନ ରହିଛି। ପ୍ରଭୁଙ୍କର ଷଡ଼ଦର୍ଶନ, ଷଡ଼ଦର୍ଶନ କ'ଣ ପ୍ରଭୁଙ୍କର କ'ଣ ରହିଛି କି ଷଡ଼ଦର୍ଶନ? ଷଡ଼ଦର୍ଶନ ହେଉଛି କ'ଣ? ଏ ଷଡ଼ ଦର୍ଶନ ହେଉଛି କ'ଣ କିଏ କହିପାରିବେ?
ଛଡ଼ ଦର୍ଶନ,
ଷଡ଼ ଦର୍ଶନ ଏଭଳି ଦର୍ଶନ ତାକୁ ଯେତେ ଶୁଣିଲେ ମଧ୍ୟ ଜଣେ ଭୁଲିଯିବ, ଛଡ଼ ଦର୍ଶନ। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି ଷଡ଼ ଦର୍ଶନ। ଷଡ଼ ଦର୍ଶନଟା କ'ଣ ନା, ଏ ଯେଉଁ ରହିଛି ପ୍ରକୃତରେ ସବୁର ମୂଳ କିଏ, ମୂଳ ଯେଉଁମାନେ ବେଦରେ, ବେଦରେ ସେ ସିଦ୍ଧାନ୍ତଟା ରହିଛି ବେଦାନ୍ତର ସୂତ୍ରରେ ଛଅଟା ଯେଉଁ ରହିଛି ବିଭିନ୍ନ ଦର୍ଶନ ସବୁ ରହିଛି, ସେ ଷଡ଼ ଦର୍ଶନକୁ ନେଇ ବେଦ ବେଦାନ୍ତ ସୂତ୍ର ରଚନା କରାଯାଇଛି। ଛୟର ଛୟ ମତ ନେଇ ବେଦାନ୍ତ ଦର୍ଶନ ସ୍ଥାପନ କରାଯାଇଛି। ଯେମିତି ମନେକର ମୁଁ ସେ ଖାତାଟେ ଆଣିନି, ମୁଁ ସେ ଖାତାଟାକୁ ସବୁବେଳେ ରଖେ କିନ୍ତୁ ଆଜି ରଖିନି। ସାଂଖ୍ୟ, ହଁ ସାଂଖ୍ୟ ଦର୍ଶନ କହିଲେ କ'ଣ, କପିଳ, ସେ ନାସ୍ତିକ କପିଳ, ମୀମାଂସା କର୍ମମୀମାଂସା, ଜୈମିନିକର କର୍ମମୀମାଂସା, ମାନେ କିଏ ପ୍ରକୃତ ସବୁଥିରେ କାରଣଟା କ'ଣ ନା। ଭଗବତ ଦର୍ଶନଟା ଅଚିନ୍ତ ଭେଦାବତ ନୁହଁ, ଭଗବାନ ସେଇଟା, ଭଗବାନ ମୂଳ ହେଉଛି ଭଗବାନ, ସର୍ବକାରଣ କାରଣ ହେଉଛି ଭଗବାନ। ବେଦରେ ଏ କଥା କୁହାଯାଏ, ବେଦାନ୍ତ ସୂତ୍ରରେ ସେଇଟାକୁ ସ୍ଥାପନ କରାଯାଇଛି। ଯେଉଁ ରହିଛନ୍ତି ସାଂଖ୍ୟ, ସେମାନେ କହିଲେ, ସାଂଖ୍ୟ କହିଲେ ସେମାନେ କହୁଛନ୍ତି ପ୍ରକୃତି, ଜଗତର ପ୍ରକୃତି କାରଣ, ଏ ବହୁତ ଜଗତ କେମିତି ସୃଷ୍ଟି ହୋଇନା, ପ୍ରକୃତି ପ୍ରକୃତି ମାଧ୍ୟମ ଦ୍ୱାରା ଏସବୁ ସୃଷ୍ଟି ହୋଇଛି, ସେମାନେ ଏଇଭଳି ଭାବରେ କୁହନ୍ତି। ସାଂଖ୍ୟମାନ କପିଳଙ୍କର ଦର୍ଶନ ହେଉଛି ଏଇଟା, ପ୍ରକୃତି ହେଉଛି କାରଣ। ନ୍ୟାୟ କହୁଥିଲେ ପରମାଣୁ, ପରମାଣୁ ହେଉଛି କାରଣ। ମୁଁ କାଲିକି ସେଇଟା କହିବି ଭଲ ଭାବରେ, ମୋର ଖାତା ନାହିଁ ଉପାୟରେ, ମୁଁ ଯେତିକି ମନେ ଅଛି ନ୍ୟାୟ କହିଲେ ପରମାଣୁ ହେଉଛି କାରଣ, ଅଣୁ ପରମାଣୁ। ବୈଜ୍ଞାନିକମାନେ ମୋତେ କହୁଛନ୍ତି ନା ଆଟମ୍ ରହିଛି ପରମାଣୁ, ସେଇଥିରୁ ଆସୁ ସବୁ ଭୌତିକ ଜଗତ ସୃଷ୍ଟି ହେଉଛି। କେହି ଜାଣିପାରନ୍ତି ମୂଳ କାରଣ, କିଏ ଜାଣିପାରନ୍ତି ନାହିଁ। ବୈଜ୍ଞାନିକ ନ୍ୟାୟମାନେ କହିଲେ ପରମାଣୁ ହେଉଛି କାରଣ। ସେହିଭଳି ଭାବରେ ଯେଉଁମାନେ ଜୈମିନୀ କର୍ମମୀମାଂସା, ସେମାନେ କହୁଛନ୍ତି ଆମେ ଯେଉଁଭଳି ଭାବରେ କର୍ମ କରିବା ସେଇଟା ଫଳ ପାଇବା, ଏଇଟା ହେଉଛି କର୍ମ କାରଣ, ଆମ କର୍ମ ହେଉଛି କାରଣ, ଆମେ କର୍ମ କଲେ ଏ ଫଳ ପ୍ରାପ୍ତ ହେଲେ, ଏଭଳି ଭାବରେ ସେଇଟା ଦିଅନ୍ତି। ସେହିଭଳି ଭାବରେ ଆହୁରି ରହିଛନ୍ତି ପାତଞ୍ଜଳି, ପାତଞ୍ଜଳି ସେ କହୁଛନ୍ତି ଯୋଗ, ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ଆମେ ଆମେ ସିଦ୍ଧିପ୍ରାପ୍ତ ହୋଇଯିବା, ସେ ଏଇଭଳି ଭାବରେ କହନ୍ତି। ତା'ର କ'ଣ ଟିକେ ବୁଝିବାକୁ ପଡ଼ିବ ସେଇଟାକୁ। ପାତଞ୍ଜଳି ମାୟାବାଦ ଦର୍ଶନ ରହିଛି, ବ୍ରହ୍ମ ହେଉଛି କାରଣ, ବ୍ରହ୍ମ ଅଷ୍ଟାବକ୍ର ରହିଛନ୍ତି ମାୟାବାଦୀ, ମାୟାବାଦୀ ସେମାନେ କହୁଛନ୍ତି ବ୍ରହ୍ମ ସବୁକିଛି ସୃଷ୍ଟି ହେଉଛି ବ୍ରହ୍ମରୁ, ବ୍ରହ୍ମରୁ କାରଣ ହେଉଛି। ଏଇଭଳି ଭାବରେ ଛଅଟି ଦର୍ଶନ ରହିଛି, କିନ୍ତୁ ଏ ଛୟ ଦର୍ଶନ ଦ୍ୱାରା ଆମେ ଜାଣିପାରିବାନି ପ୍ରକୃତ କ'ଣ, ପ୍ରକୃତ କାରଣ କିଏ। ତେଣୁ ବ୍ୟାସଦେବ ଏଇ ଛଅର ଛଅ ଦର୍ଶନ ନେଇକି ବେଦାନ୍ତ ସୂତ୍ର ରଚନା କଲେ, ବେଦାନ୍ତ ସୂତ୍ର ରଚନା କଲେ। ବେଦାନ୍ତ ସୂତ୍ରରେ ଆମେ ଜାଣିବା ମୂଳ ହେଉଛନ୍ତି, ମୂଳ କାରଣ ହେଉଛନ୍ତି ଭଗବାନ। କେହି ଜାଣନ୍ତି ନାହିଁ ଭଗବାନ ହେଉଛନ୍ତି ମୂଳ କାରଣ ବୋଲି, କେହି ଜାଣନ୍ତି ନାହିଁ ଭଗବାନ ହେଉଛନ୍ତି ମୂଳ କାରଣ ବୋଲି। ବେଦରେ ମଧ୍ୟ ଯେଉଁ କୁହାଗଲା, ବେଦରେ ବହୁତ ପ୍ରକାର କଥା ରହିଛି ନା, ବେଦରେ ଭଗବାନ ହେଉଛନ୍ତି ମୂଳ କାରଣ ଯଦି ସମସ୍ତେ ଜାଣନ୍ତେ ତାହେଲେ ବେଦରେ କାହିଁକି ଦେବଲୋକକୁ ଯିବା ପାଇଁ ଚେଷ୍ଟା କରନ୍ତେ। ବେଦରେ ମଧ୍ୟ ବହୁତ ପ୍ରକାର କଥା ରହିଛି, ତା'ର ମାନେ ସିଦ୍ଧାନ୍ତ କ'ଣ କେହି ଜାଣିପାରିବେ ନାହିଁ, ବେଦର କ'ଣ ସିଦ୍ଧାନ୍ତ। ଯେଉଁମାନେ ପ୍ରକୃତରେ ଉପଯୁକ୍ତ ପରମ୍ପରାରେ ଆସିବେ ସେମାନେ ଜାଣିବେ ବେଦାନ୍ତ, ବେଦର ଅର୍ଥ କ'ଣ, ବେଦର ମୂଳ କାରଣ କିଏ କାହିଁ ଜାଣିବେ, ବେଦରେ କୁହାଯାଇଛି କିନ୍ତୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ବେଦାନ୍ତ ସୂତ୍ର ରଚନା କଲେ, ଏ ଛଅ ଯେଉଁ ଛଅ ଦର୍ଶନ ରହିଛି ତାକୁ ନେଇକରି ବେଦାନ୍ତ ଦର୍ଶନ କରାଗଲା, ଏଥିରେ ବର୍ଣ୍ଣନା କରାଗଲା ଏଇଟା ମୂଳ କାରଣ ହେଉଛନ୍ତି ଭଗବାନ, ସର୍ବକାରଣ କାରଣ କୃଷ୍ଣ ଭଗବାନ ହେଉଛନ୍ତି ସର୍ବକାରଣର କାରଣ। କିନ୍ତୁ ଏଇଟା ଅଲଗା, ଆମର ବେଦାନ୍ତ ଆମର ଯେଉଁ ଅଚିନ୍ତ ଭେଦାଭେଦ ତତ୍ତ୍ୱ ଇଏ ଅଲଗା, ଭଗବାନ ହେଉଛନ୍ତି କାରଣ ଠିକ୍ ଅଛି, କିନ୍ତୁ ଆମେ କ'ଣ, ଆମେ ଭଗବାନଙ୍କର ଅଂଶବିଶେଷ, ଆମର କ'ଣ ଭଗବାନଙ୍କ ସହିତ ସମ୍ବନ୍ଧ କିଭଳି ଭାବେ ରହିଛି। ତେଣୁ ସେଇଟା ଆମର ବୈଷ୍ଣବ ସିଦ୍ଧାନ୍ତରେ ଯେଉଁ ରହିଛି ବିଭିନ୍ନ ପ୍ରକାର ଅଦ୍ୱୈତ ଭାବ ସବୁ ରହିଛି, ଭଗବାନ ଏବଂ ଆମେ ଜୀବ ଅଲଗା, ଅଦ୍ୱୈତ ଦୁଇ ନୁହଁ, ଅଦ୍ୱୈତବାଦ ଆମର ହେଉଛି ଦ୍ୱୈତବାଦ, ମାୟାବାଦୀମାନେ କହନ୍ତି ଅଦ୍ୱୈତବାଦ, ଭଗବାନ ଆଉ ଜୀବ ଅଦ୍ୱୟ ଦୁଇ ନୁହଁ ଏକ, ସେମାନେ ଜୀବ ମାୟାଗ୍ରସ୍ତ ହୋଇକରି ଭୌତିକ ଜଗତରେ ପତିତ ହୋଇଯାଇଛି, ଯେତେବେଳେ ମୁକ୍ତ ହୋଇଯିବ ସେ ଭଗବାନ ସହିତ ମିଶି ଏକ ହୋଇଯିବ, ଏଇଠି ଅଦ୍ୱୈତବାଦ, ଅଦ୍ୱୈତ ଦୁଇ ନୁହଁ ଏକ। କିନ୍ତୁ ଆମର ବୈଷ୍ଣବ ବାଦ ଯେଉଁ ବୈଷ୍ଣବ ଫିଲୋସଫି ରହିଥିଲା ସେଇଟା ହେଉଛି ଦ୍ୱୈତ, ଭଗବାନ ଜୀବ ଅଲଗା, ଏଇଭଳିଆ ତା ଦେହରେ ମଧ୍ୟ ଟିକେ ଟିକେ ସୂକ୍ଷ୍ମ ପ୍ରଭେଦ ରହିଥିଲା। ଦ୍ୱୈତ ବିଷ୍ଣୁ ଦ୍ୱୈତ ଶୁଦ୍ଧା ଦ୍ୱୈତ ଦ୍ୱୈତା ଦ୍ୱୈତ ଏଇଭଳି ଭାବେ ବିଭିନ୍ନ ପ୍ରକାର ବୈଷ୍ଣବ ଧାରା ସବୁ ରହିଥିଲା, ଫିଲୋସଫି ରହିଥିଲା। କିନ୍ତୁ ମହାପ୍ରଭୁ ଯେତେ ଆସିଲେ ସେସବୁ ଏକ ନୁହେଁ କହିଲେ ଅଚିନ୍ତା ଭେଦାଭେଦ ତତ୍ଵ। ଆମର କୃଷ୍ଣ ଚେତନାର ତତ୍ଵ ହେଉଛି ଏଇଟା, ମୂଳ ତତ୍ଵ ହେଉଛି ଏଇଟା ଅଚିନ୍ତ ଭେଦାଭେଦ ତତ୍ଵ। ଅଚିନ୍ତ ଭେଦାଭେଦ ତତ୍ଵ ଶାସ୍ତ୍ରରେ ଅଛି କିନ୍ତୁ ସେଇଟା କେହି ଜାଣନ୍ତି ନାହିଁ। ଭଗବତ ଗୀତାରେ ଅଚିନ୍ତ ଭେଦାଭେଦ ତତ୍ଵ କହିଛନ୍ତି ଭଗବାନ କ'ଣ, ମୟା ତତ୍ ଇଦମ୍ ସର୍ବମ୍ ଜଗତ ଅବ୍ୟକ୍ତ ବୃତ୍ତିନା ମସ୍ତାନି ସର୍ବଭୂତାନି ନ ତାହଂ ତେଷୁ ଅବସ୍ଥିତ। ମୋଠାରେ ସମସ୍ତେ ଅଛନ୍ତି, ମୁଁ ସେଠି ନାହିଁ। ଅଚିନ୍ତ ଭେଦାଭେଦ ତତ୍ଵ ଭାଗବତର ଅଚିନ୍ତ ଭେଦାଭେଦ ତତ୍ଵ ରହିଛନ୍ତି, କିନ୍ତୁ ତାକୁ ସ୍ଥାପନ କଲେ, ମହାପ୍ରଭୁ ଆସି ସ୍ଥାପନ କଲେ ସେଇଟାକୁ ସେ ବୁଝେଇଲେ। ଆମର ଫିଲୋସଫି ହେଉଛି ଏଇଟା, ସିଦ୍ଧାନ୍ତ ବୋଲିଆ ଯେତେ ନା କର, ସିଦ୍ଧାନ୍ତ ଜାଣିବାରେ ଏତେ ସହଜ ନୁହଁ, ବହୁତ ସୂକ୍ଷ୍ମ ତତ୍ଵ ରହିଛି। ଆମେ ଗତକାଲି କହୁଥିଲେ ସିଦ୍ଧାନ୍ତ ବୁଝିପାରୁନାହାନ୍ତି, ଆପଣ ତ କାଲି ନଥିଲେ। ଅଦ୍ୱୈତ ମହାପ୍ରଭୁ ସେ ଭଗବାନ, କିନ୍ତୁ ତାଙ୍କୁ ଯଦି ଆମେ ଦେବା ମୟୂର ଚୂଳ ଦେବା, ଭଗବାନ କୃଷ୍ଣ ମୟୂର ଚୂଳ ଧାରଣ କରିଥିଲେ, ଆମେ ଯଦି ଦେବା ତାଙ୍କର ଭାବ ଆନନ୍ଦିତ ହେବେ ନାହିଁ, ତାଙ୍କ ଭାବ ସେ ସଙ୍କୁଚିତ ହୋଇଯିବ। ବିଭିନ୍ନ ଇସ୍କନ ମନ୍ଦିରରେ ମଧ୍ୟ ସେଇଭଳି ଭାବରେ ଗୌରଙ୍ଗ ମହାପ୍ରଭୁଙ୍କୁ ଦେଉଛନ୍ତି ମୟୂର ଚନ୍ଦ୍ରିକା ଦେଉଛନ୍ତି, ମୟୂରପୁଚ୍ଛ ଦେଉଛନ୍ତି। କିନ୍ତୁ ଆମ ଶିଶୁମନ୍ତ ଗୌରବନ୍ଦ ସେ ମହାରାଜ କହିଲେ ନା, ସେଇଟା ତାଙ୍କ ଭାବ ଠିକ୍ ଭାବରେ ସେ ଆନନ୍ଦିତ ହେବେ ନାହିଁ, ସେ ଭକ୍ତ ଭାବରେ ଆସିଛନ୍ତି, ଭଗବତ ଭାବରେ ଆସିନାହାନ୍ତି, କୃଷ୍ଣ ହେଉଛନ୍ତି ଭଗବାନ, ତେଣୁ ତାଙ୍କର ମୟୂର ଚନ୍ଦ୍ରିକା ଦେଲେ ଠିକ୍ ଅଛି। କିନ୍ତୁ ଗୌରାଙ୍ଗ ମହାପ୍ରଭୁଙ୍କ ଯଦି ସେଇ ଭଗବାନ ସେ କୃଷ୍ଣ ମହାପ୍ରଭୁ, କିନ୍ତୁ ସେଠି ଯଦି ଆମେ ଦେବା ମୟୂର ଚୂଳ ଦେବା ସେ ଆନନ୍ଦିତ ହେବେ ନାହିଁ। ଏଇଭଳି ଭାବରେ ତତ୍ଵ ବହୁତ ଗଭୀର ତତ୍ଵ ଅଛି। ହଁ, ଭାବ ନଷ୍ଟ ହୋଇଯିବ, କିନ୍ତୁ ଆପଣ ଦେଖିବେ ଆମେ ଯାଇଛୁ ପାଶ୍ଚାତ୍ୟ ଜଗତରେ, ସେଠି ମଧ୍ୟ ସେ ଦେଉଛନ୍ତି, ମାଇପୁରୀ ମଧ୍ୟ ଦେଉଛନ୍ତି, ସବୁ ସ୍ଥାନରେ ଅଧିକାଂଶ ସ୍ଥାନରେ ଆମେ ଦେଖୁଛୁ ଦେଉଛନ୍ତି। ତତ୍ଵ କେତେ ଜଣ ଜାଣୁଛନ୍ତି, ଅଚିନ୍ତ ଭେଦାଭେଦ ତତ୍ଵ ଆମର ତତ୍ଵ ହେଉଛି ଏଇଭଳି ଭାବରେ। ତେଣୁ ଆଉ କିଛି ପ୍ରଶ୍ନ ନାହିଁ ବୋଧେ, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରଭକୁନ୍ଦ କି ଦାୟୀ ଗୌର ପ୍ରମାନନ୍ଦେ। ବହୁତ ଗର୍ବ, ଆମ ଶିଶୁ ଗୌରବନ୍ଦ ସାହେବ ମହାରାଜ କହନ୍ତି ସମୁଦ୍ର ଉପରେ ଖାଲି ଗେଣ୍ଡା ଶଙ୍କା ମିଳିବ, ଭିତରେ ଗଲେ ସବୁ ମିଳିବ ସବୁ ରତ୍ନ। ହଁ, ତେଣୁ ଆମେ ଭିତରକୁ ବସିବାକୁ ପଡ଼ିବ। ହଁ।